ब्रह्मज्ञानतिमिरन्धस्य ज्ञानाञ्जनशलकया चक्षुरुन्मीलितं येन तस्मै श्रीगुरवे नमः। श्रीचैतन्यमनोभीष्टं स्थापितं येन भूतले स्वयं रूपकदामयं ददाति सुपदान्तिकम्। वन्देऽहं श्रीगुरुश्रीयुतपदकमलं श्रीगुरून् वैष्णवांश्च श्रीरूपं सग्रजातं सहगणरघुनाथानितं तं सजीवम् साद्वैतं सावधूतं परिजनसहितं कृष्णचैतन्य देवं श्रीराधाकृष्णपादान् सहगणललिता श्रीविशाखानितांश्च वंशाकल्पतरुभश्च कृपासिन्धुभैव च पतितानं पावनेभ्यो वैष्णवेभ्यो नमो नमः। नमावं विष्णुपादाय कृष्णप्रस्थाय भूतले श्रीमते भक्तिवेदान्त स्वामिने इति नामिने। नमस्ते सारस्वतीदेवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे। जय श्रीकृष्ण चैतन्य प्रभु नित्यानन्द श्री अद्वैत गदाधर श्रीवासादि श्री गौरभक्तवृन्द। हरे कृष्ण 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 हरे हरे, हरे राम 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 हरे हरे। समस्त मसंगर एकसंगर कहले हरे कृष्ण 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 हरे हरे, हरे राम 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 हरे हरे। हरे कृष्ण 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 हरे हरे, हरे राम 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 हरे हरे। तो आमे माने आज एवं काल मध्यरे विभिन्न विषय उपर आलोकपात करिछे जे हवे मनुष्य जीवन र गुरुत्व তার লক্ষ্য জীবনের সমস্যা শাস্ত্র কোন ভগবানকর বাণী না শাস্ত্র স্বরূপ কোন তো শাস্ত্র ভিত্তিরে ভগবান কি আমি আলোচনা করতে আজ সারা দিন ভগবান দেবতাঙ্ক মধ্যে কোন পার্থক্য রয়েছে ভগবান জীব মধ্যে কোন পার্থক্য রয়েছে ভগবান এবং বর্তমান যুগে তথাকথিত ভগবানক মধ্যে কোন পার্থক্য রয়েছে আজ সারাদিন মধ্যে আলোচনা করলে কিভাবে বর্তমান যুগের বহু তথাকথিত ভগবান আবির্ভাব হচ্ছে কিন্তু শাস্ত্র অনুসারে ভগবান কি ভগবান কৌ রূপে কেতবে আবির্ভূত হচ্ছে সেসব শাস্ত্রে বর্ণনা হয়েছি সেপাই মহাপুরুষ পরম পুরুষ এর মধ্যে পার্থক্য আমার জানা দরকার। ମହାପୁରୁଷ ମାନଙ୍କୁ ପରମ ପୁରୁଷ ବା ଭଗବାନ ବୋଲି ମନେ କରିବା ଯୁକ୍ତିଯୁକ୍ତ ନୁହଁ। ଦେବାଦେବୀ ଏବଂ ଭଗବାନ ସମାନ ନୁହନ୍ତି, ତାଙ୍କର ମଧ୍ୟ କଣ ପାର୍ଥକ୍ୟ ଆଲୋଚନା କରିଛେ। ସବୁ ଜୀବ ଯେ ଭଗବାନ ତା ବି ନୁହଁ, ସେ କଥା ମୁଁ ପୁନର୍ବାର ଆଜି ଏ ସନ୍ଧ୍ୟାର ଆଲୋଚନା ଟିକେ ଆଲୋକପାତ କରିବି। ସେହି ଭାବରେ ଆମେମାନେ ଜାଣିପାରିଲେ ଭଗବାନଙ୍କ ଯଥାର୍ଥ ସ୍ୱରୂପ ଶାସ୍ତ୍ର ଅନୁସାରେ ଭାଗବତ ଅନୁସାରେ ଏକଚାଂଶ କଳାପୁଂଶ କୃଷ୍ଣସ୍ତୁ ଭଗବାନ ସ୍ୱୟଂ ଭଗବାନଙ୍କର ଅନାଦି କାଳରୁ ଅନନ୍ତ ରୂପ ରହିଛି। ସେ ଅନନ୍ତ ରୂପରେ ଆକାଶରେ ଅନନ୍ତ ବୈକୁଣ୍ଠ ଧାମରେ ସେ ଅନାଦି କାଳରୁ ଲୀଳାବିଳାସ କରୁଛନ୍ତି ଏବଂ ଜୀବ ସାଙ୍ଗରେ ତାଙ୍କର ଭାବର ଆଦାନ ପ୍ରଦାନ ହେଉଛି। ଜୀବ ସାଙ୍ଗରେ ଭଗବାନଙ୍କର ପାଞ୍ଚ ପ୍ରକାର ସମ୍ପର୍କର କଥା ମୁଁ ବର୍ଣ୍ଣନା କରିଥିଲି, ଶାନ୍ତରସ ଦାସ୍ୟରସ ସଖରସ ବାତ୍ସଲ୍ୟ ରସ ଆଉ ମଧୁର ରସ, ଏଇ ପାଞ୍ଚ ପ୍ରକାର ସମ୍ପର୍କ ରହିଛି। ତ ଶାନ୍ତ ରସଟି କଣ ନା ଚିନ୍ମୟ ଜଗତରେ ବୃକ୍ଷ ଗାଧୀ ଏମାନଙ୍କ ସାଙ୍ଗରେ ଭଗବାନଙ୍କର ସମ୍ପର୍କ ତ ଶାନ୍ତ ରସର ସମ୍ପର୍କ କହୁଛନ୍ତି। ହରିଣ ଏ ଶାନ୍ତ ରସର ସମ୍ପର୍କ, କୃଷ୍ଣଙ୍କ ସାଙ୍ଗରେ ଦାସ୍ୟ ରସର ସମ୍ପର୍କ, ଯେଉଁମାନେ କୃଷ୍ଣଙ୍କର ସେବକ ଥିଲେ ରକ୍ତକ ପତ୍ରକ ସେ ଦାସ୍ୟ ରସର ସମ୍ପର୍କ ଥିଲା। ସଖରସ ଶ୍ରୀଦାମ ସୁଦାମ ସୁବଳ ସଖା ମାନେ ସଖରସର ସମ୍ପର୍କ ଥିଲା, ବାସ୍ତନ ରସ ନନ୍ଦ ଯଶୋଦା ଏବଂ ବୃନ୍ଦାବନ ଯେତେ ବୟସ୍କ ବୟସ୍କ ସମସ୍ତରେ ସବୁ ଭଗବାନଙ୍କୁ ତାଙ୍କ ପୁତ୍ର ଭଳିଆ ମାନୁଥିଲେ, ପୁଅ ଭଳିଆ ମାନୁଥିଲେ। ତାଙ୍କ ପୁଅକୁ ଯେତେ ଭଲ ପାଉନଥିଲେ, କୃଷ୍ଣଙ୍କୁ ତାଙ୍କଠାରୁ ବେଶୀ ଭଲ ପାଉଥିଲେ ବ୍ରଜବାସୀମାନେ। ତ ସେଇଭଳିଆ ବାସ୍ତନ ରସ ତାଙ୍କ ସମ୍ପର୍କ, ଆଉ ଗୋପୀମାନଙ୍କ ସାଙ୍ଗରେ ଯେଉଁ ସମ୍ପର୍କ ଥିଲା, ମଧୁର ରସ ମାଧୁର୍ଯ୍ୟ ରସ ମଧୁର ରସର ସମ୍ପର୍କ। ତ ପ୍ରତିଟା ରସର ସମ୍ପର୍କ ତାର ପୂର୍ବଠାରୁ ଆହୁରି ଉନ୍ନତ। ତ ଚୈତନ୍ୟ ମହାପ୍ରଭୁ ଏହି ଜଗତର ଅବତୀର୍ଣ୍ଣ ହେଇଛି ଉନ୍ନତ ଉଜ୍ଜଳ ରସ। ସର୍ବତ ଭାବରେ ଭଗବାନଙ୍କ ପାଖରେ ଆତ୍ମସମର୍ପଣ କରିବାର କଥା ସେ ଶିଖେଇଛନ୍ତି। ଭଗବାନଙ୍କ ସାଙ୍ଗରେ ଲୀନ ହେଇଯିବା, ଭଗବାନ ହେଇଯିବା, ଭଗବାନଙ୍କ ସାଙ୍ଗେ ଏକ ହେଇଯିବା, ବୈଷ୍ଣବ ମାନେ ଭଗବାନଙ୍କର ଭକ୍ତମାନେ ଚାହାନ୍ତି ନାହିଁ। ସେଥିପାଇଁ କହୁଛି କୈବଲ୍ୟ ନରକାୟତେ ତ୍ରିଦଶପୁର ଆକାଶ ପୁଷ୍ପାୟତେ ବିଧି ମହେନ୍ଦ୍ର ଆଦିଷ୍ଟ କୀଟାୟତେ। ଚୈତନ୍ୟ ମହାପ୍ରଭୁଙ୍କର କୃପାଲବ୍ଧ ହେଲେ ଯିଏ ଭକ୍ତି ଯୋଗ ଅନୁଶୀଳନ କରିବ ତା ପାଇଁ କୈବଲ୍ୟ ନରକାୟତେ, କୈବଲ୍ୟ ମାନେ ମୁକ୍ତି, ମୁକ୍ତି ତାର ନରକ ତୁଲ୍ୟ। ମୁକ୍ତି ଯୋଉ ଚିନ୍ତାଧାରାରେ ଶିକ୍ଷା ଦେଉଛନ୍ତି ଭଗବାନଙ୍କ ସାଙ୍ଗରେ ଏକ ହେଇଯିବା, ଲୀନ ହେଇଯିବା, ଏଇଟା ଭକ୍ତ ପାଇଁ ନରକ ତୁଲ୍ୟ। କୈବଲ୍ୟ ନରକାୟତେ ତ୍ରିଦଶପୁର ଆକାଶ ପୁଷ୍ପାୟତେ, ଯେତେବେଳେ ଭକ୍ତି ଯୋଗରେ ଭଗବାନଙ୍କର ଉପାସନା କରିବା ସେତେବେଳେ ମୁକ୍ତି ତୁଚ୍ଛ ହେଇଯିବ, ନରକ ତୁଲ୍ୟ ତୁଚ୍ଛ। ତ୍ରିଦଶପୁର ଆକାଶ ପୁଷ୍ପାୟତେ ସ୍ୱର୍ଗ, ତ୍ରିଦଶ ମାନେ ଦେବତାମାନଙ୍କର ଯେ ପୁର ସ୍ୱର୍ଗଲୋକ, ସେ ସ୍ୱର୍ଗଲୋକ ଆକାଶ କୁସୁମ ମାନେ ସ୍ୱର୍ଗଲୋକ କଣ ବାସ୍ତବତା, ସ୍ୱର୍ଗଲୋକର ସୁଖ ତାଙ୍କ ପାଇଁ ଏକ ତୁଚ୍ଛ ହେୟ। ଆକାଶ କୁସୁମ ଘୋଡ଼ା ଡିମ୍ବ, ଘୋଡ଼ା ଡିମ୍ବ ଜାଣନ୍ତି, ଘୋଡ଼ା ଡିମ୍ବ ଦେଖିଛନ୍ତି? ହଁ, ଘୋଡ଼ା ଡିମ୍ବ ଅଛି ଓଡ଼ିଶାରେ? ହଁ କି ନା? ନାଇଁ ନା, ଘୋଡ଼ା ଡିମ୍ବ ବୋଲି କିଛି ନାହିଁ ଗୋଟେ। ତ ଏଇ ସ୍ୱର୍ଗର ସୁଖଟି ସେଇଭଳିଆ ଘୋଡ଼ା ଡିମ୍ ଭଳିଆ, ସ୍ୱର୍ଗର ସୁଖ କିନ୍ତୁ ଅନିତ୍ୟ। ଏଇ ସୁଖକୁ ତୁଚ୍ଛ ଭାବେ ଭକ୍ତମାନେ ପ୍ରତ୍ୟାଖ୍ୟାନ କରନ୍ତି। ବିଧି ମହେନ୍ଦ୍ର ଆଦିଷ୍ଟ କୀଟାୟତେ, ବିଧି ମହେନ୍ଦ୍ର ଇନ୍ଦ୍ର ବ୍ରହ୍ମାର ପୋଜିସନ ପାଇବାକୁ ସେମାନେ ତୁଚ୍ଛ ବୋଲି ମନେ କରିବେ। କେତେବେଳେ ଯେତେବେଳେ ଜୀବ ଭଗବାନଙ୍କ ସାଙ୍ଗରେ ତାଙ୍କର ଭକ୍ତିମୟ ପ୍ରେମମୟ ସମ୍ପର୍କ ସ୍ଥାପନ କରିବେ, ସେଇ ଭାବରେ ଜୀବ କେତେବେଳେ ଭଗବାନଙ୍କ ସାଙ୍ଗରେ ଏକ ହେବା ପାଇଁ ସେ ଚେଷ୍ଟା କରିବ ନାହିଁ। ତ ଯେଉଁ କଥା ଆମେ ଆଲୋଚନା କରୁଥିଲେ ବ୍ରହ୍ମ ଜିଜ୍ଞାସା, ସେଇ ସମୟରେ ଭଗବାନ କିଏ ଆମେମାନେ ଜାଣିଲେ, ତ ମୁଁ ସଂକ୍ଷେପରେ ଆଲୋଚନା କରିବି ମୁଁ କିଏ। ଏଇ ଆଲୋଚନାର ପରେ ଭଗବାନଙ୍କ ପ୍ରାପ୍ତିର ଉପାୟ କ'ଣ ସେଠି ଆଲୋଚନା ହେବ। ଏହି ସମ୍ପର୍କରେ ଯେ ମୁଁ କିଏ, ଆଜି ସକାଳେ ମନେ କହିଥିଲି ଯେ କେମିତି ଆମେ ଜନ୍ମ ହେଲେ ବା ଯେତେବେଳେ ପୂର୍ବ ଦିଗନ୍ତରେ ସକାଳେ ସୂର୍ଯ୍ୟ ଉଦୟ ହେଉଛନ୍ତି ସେତେବେଳେ ସାରା ପୃଥିବୀର ସେଇ ଗୋଲାର୍ଦ୍ଧ କେତେ ପ୍ରଶ୍ନର ଉତ୍ତରରେ ଭରିଯାଉଛି। ସକାଳେ ଉଠିଲେ ଛୁଆମାନେ ମାଆକୁ ପଚାରୁଛନ୍ତି ମୁଁ କ'ଣ କହିବି, ବାପା କୁଆଡ଼େ ଯିବି, ସ୍କୁଲ କଲେଜରେ ପ୍ରଶ୍ନ ଉତ୍ତର, ହସ୍ପିଟାଲରେ ରୋଗୀ ଡାକ୍ତର ମଧ୍ୟ ପ୍ରଶ୍ନ ଉତ୍ତର, ଅଦାଲତରେ କଏଦୀ ଓକିଲ ମଧ୍ୟ ପ୍ରଶ୍ନ ଉତ୍ତର, ଲକ୍ଷ ଲକ୍ଷ କୋଟି କୋଟି ପ୍ରଶ୍ନ ଉତ୍ତର। କିନ୍ତୁ ଏତେ ପ୍ରଶ୍ନ ଉତ୍ତର ମଧ୍ୟରେ କେହି କି କାହାକୁ ଏହି ପ୍ରଶ୍ନ ଉତ୍ଥାପନ କରନ୍ତି ଉଠିକି ସକାଳୁ ବା ସାରା ଦିନ ଭିତରେ ଯେ ମୁଁ କିଏ, ମୁଁ କୋଉଠୁ ଆସିଛି, ମୁଁ କାହିଁକି ଦୁଃଖ ପାଉଛି, ମୁଁ କିଏ, ଏହି ପ୍ରଶ୍ନ କେହି ପଚାରନ୍ତିନି। ଆମେମାନେ ଯେଉଁମାନେ ଏଠି ସମବେତ ହେଇଛେ ଆମ ଶିଶୁ ବେଳରୁ ଏପର୍ଯ୍ୟନ୍ତ ଆମେ ବହୁ ପ୍ରଶ୍ନ ପଚାରିଛେ। ଛୋଟବେଳରୁ ଯାହା ଦେଖିଲେ ପ୍ରଶ୍ନରେ ମା ଏଇଟା କ'ଣ, ବାପା ଏଇଟା କ'ଣ, ସାର୍ ଏଇଟା କ'ଣ, କେତେ କୋଟି ପ୍ରଶ୍ନ ଆମେ ପଚାରିଥିବେ ସ୍କୁଲରେ ଯାଇକି, ବାପା ମାଙ୍କ ପାଖରେ, ରାଜନୈତିକ ନେତାଙ୍କ ପାଖରେ ଲକ୍ଷ ଲକ୍ଷ ପ୍ରଶ୍ନ ଆମେ ପଚାରିଛନ୍ତି, ଆମେ ପଚାରିଛେ। କିନ୍ତୁ ଏପର୍ଯ୍ୟନ୍ତ ଆମେ କି କୌଣସି ଦିନ ଆମ ସ୍କୁଲ ମାଷ୍ଟରଙ୍କ ପାଖରେ, ବାପା ମାଙ୍କ ପାଖରେ ଆମେ ଯାଇକି ଦିନେ ହେଲେ ପଚାରିଛେ ହେ ବାପା ମା ମୁଁ କିଏ, ହେ ଶିକ୍ଷକ ମହାଶୟ ମୁଁ କିଏ, ଏହି ପ୍ରଶ୍ନ କେହି ପଚାରିଛନ୍ତି ଆପଣମାନଙ୍କ ମଧ୍ୟରୁ? ହାତ ତଳନ୍ତୁ ଯଦି କିଏ ପଚାରିଥାନ୍ତି। କେହି ଆପଣଙ୍କ ଜୀବନରେ କୌଣସି ଦିନ ପଚାରିଛନ୍ତି କି ଯେ ମୁଁ କିଏ ବୋଲି, ଜଣେ ହେଲେ ବି କିଏ ନାହାନ୍ତି? ହଁ, ପ୍ରଭୁପାଦ କହୁଛନ୍ତି ଦେଖନ୍ତୁ କି ଚମତ୍କାର, ଆମ ବିଶ୍ୱ ବ୍ରହ୍ମାଣ୍ଡରେ ସବୁ ଜାଣିବାର ଉଦ୍ବେଗ ରହିଛି, ପ୍ରଶ୍ନ ପଚାରୁଛନ୍ତି ମୁଁ କିଏ ଏଇ ପ୍ରଶ୍ନ ଆମର ଆସିନି ଆଉ ବେଦାନ୍ତ ସୂତ୍ର ଅନୁସାରେ ମୁଁ କିଏ ଏଇ ଯେ ଜିଜ୍ଞାସା ଏଇ ପ୍ରଶ୍ନଟା ହଉଛି ମଣିଷ ଜୀବନର ଆରମ୍ଭ ହୁଏ ସେଇଠୁ ତ ସେଇ ମୁଁ କିଏର ପ୍ରଶ୍ନର ଉତ୍ତର ଆମକୁ ପାଇବା ଦରକାର ମୋର ମନେ ପଡ଼େ ମୁଁ ଯେ ସ୍କୁଲରେ ପଢୁଥିଲି ଆମ ସ୍କୁଲରେ ଆମ ସାର ଏଇ ମୁଁ କିଏ ଏ ଆଲୋଚନା ହୁଏ ତ ସାର ପଚାରନ୍ତି ହୁ ଆର୍ ୟୁ ସେ ପଚାରିବ ହୁ ଆର୍ ୟୁ ପିଲାଙ୍କୁ ହୁ ଆର୍ ୟୁ ସାର୍ ପିଲାଙ୍କୁ ଶିଖେଇବେ ସେ ତମେ ଉତ୍ତର ଦିଅ ଆଇ ଆମ୍ ଏ ବୟ ମୁଁ ଗୋଟେ ବାଳକ ଆଇ ଆମ୍ ଏ ଗର୍ଲ ମୁଁ ଗୋଟେ ବାଳିକା ଆଇ ଆମ୍ ହିନ୍ଦୁ ଆଇ ଆମ୍ ଇଣ୍ଡିଆନ୍ ଆଇ ଆମ୍ ଓଡ଼ିଆ ଯଦି ବା ପ୍ରଶ୍ନ ଉତ୍ଥାପନରେ ତୁମେ କିଏ ତାହେଲେ ଆମକୁ ଶିକ୍ଷା ହୁଏ କ'ଣ ନା ମୁଁ ଭାରତୀୟ ମୁଁ ଓଡ଼ିଆ ମୁଁ ପୁଅ ମୁଁ ଝିଅ କିନ୍ତୁ ଏ କେଉଁଟା ବି ମୋର ଯଥାର୍ଥ ପରିଚୟ ନୁହଁ ମୋର ଅସଲ ସ୍ୱରୂପଟା ନୁହଁ ଜୀବର ସ୍ୱରୂପ ଏଇ ଓଡ଼ିଆ ବଙ୍ଗାଳୀ ହିନ୍ଦୁ ମୁସଲିମ ଖ୍ରୀଷ୍ଟିଆନ ଆମେରିକାନ ଭାରତୀୟ ଏଇଟା ଆମର ସ୍ୱରୂପ ନୁହଁ ଏଇଟା ଆମର ଦେହର ପରିଚୟ କିନ୍ତୁ ଆମ ନିଜର ପରିଚୟ ଏଠି ସମ୍ପୂର୍ଣ୍ଣ ଭିନ୍ନ ଆମର ନିଜର ସ୍ୱରୂପ ଏଇ ଦେହ ଅତିରିକ୍ତ କିଛି ଆମମାନେ ଅଜ୍ଞାନତାର ବଶବର୍ତ୍ତୀ ହେଇଛି ମୁଁ କିଏ ବୋଲି ମୁଁ ଭାବୁଛି ମୁଁ ଏଇ ଦେହ ଦେହଟି ମୁଁ ନୁହଁ ଏ ଦେହରେ ମଧ୍ୟ ଯେଉଁ ଆତ୍ମା ରହିଛି ଚିନ୍ମୟ ଆତ୍ମା ସେ ଆତ୍ମା ହେଉଛି ମୁଁ ଯେଉଁ ଆତ୍ମା ଅଛି ବୋଲି ଆଜି ବାପାକୁ ଆମେ ଆଲିଙ୍ଗନ କରୁଛେ ବାପାଙ୍କର ସେବା କରୁଛେ ବାପାଙ୍କ କଥାବାର୍ତ୍ତା କରୁଛେ କେତେ ଭଲ ପାଉଛେ ଆଉ ସେ ଆତ୍ମା ଚାଲିଗଲେ କ'ଣ ହବ ଓ ଶୀଘ୍ର ସେ ତାଙ୍କୁ ବାହାର କରିଦିଅ ଯେତେବେଳେ ମଡ଼ା ବାହାର କରିବେ ସେତେବେଳେ ସାଙ୍ଗେ ଦ୍ୱାର ବନ୍ଦ କରିଦେଲେ ଭୂତ ପଶିଯିବ ଘର ଭିତରକୁ ଆରେ ଯେଉଁ ବାପାଙ୍କୁ ଦିନେ ତୁମେ ଏତେ ଭଲ ପାଉଥିଲ ଆଲିଙ୍ଗନ କରୁଥିଲ ତାଙ୍କ ସାଙ୍ଗେ କଥାବାର୍ତ୍ତା କରୁଥିଲ ସେଇ ବାପା ତ ତାଙ୍କୁ ତୁମେ ଦୁଆର ବନ୍ଦ କରି ଭୂତ ପଶିଯିବ କାହିଁକି କହୁଛ କାହିଁକି ତମେ ଯିଏ ଅସଲ ବାପା ସେ ଅସଲ ବାପା ନାହାନ୍ତି ସେ ବାପା କୁଆଡେ ଗଲେ ଅନେକ ଲୋକ ଆତ୍ମାଙ୍କର ଅସ୍ତିତ୍ୱକୁ ବିଶ୍ୱାସ କରନ୍ତି ନାହିଁ କିନ୍ତୁ ପ୍ରତିଟି ଜୀବର ସେ ଆତ୍ମା ରହିଛି ଆତ୍ମା ହେଉଛି ମୋର ଅସଲ ସ୍ୱରୂପ ଏ ଶରୀରଟା ମୋର ସ୍ୱରୂପ ନୁହଁ ମୁଁ କିଏ ମୋର ସ୍ୱରୂପ ସମସ୍ତେ ବୁଝିପାରିଛନ୍ତି ମୋର ସ୍ୱରୂପ କ'ଣ ତାହେଲେ ମୁଁ କିଏ ମୁଁ ହେଉଛି ଆତ୍ମା ଠିକ ଅଛି ମୁଁ କିଏ ତା ପ୍ରଶ୍ନ ତମେ ମୁଁ ଆତ୍ମା ଏଇ ଉତ୍ତର ଯଥେଷ୍ଟ ମୁଁ କିଏ ନା ମୁଁ ହେଉଛି ଆତ୍ମା ଏଇଟା କିଛି ଯଥେଷ୍ଟ ଏଇ ଉତ୍ତରଟା ତାହେଲେ ଆଉ ୟାପରେ ଆଉ କ'ଣ ଉତ୍ତର ରହିଛି ଜୀବର ସ୍ୱରୂପଟି କ'ଣ କୃଷ୍ଣ ନିତ୍ୟତା ମୁଁ ଆତ୍ମା କହିଲେ ଏଇଟା ଯଥେଷ୍ଟ ହବନି କାହିଁକି ନା ଏ ଜ୍ଞାନୀମାନେ ସେମାନେ ବି ମନେ କରନ୍ତି ମୁଁ ଏ ଦେହ ନୁହଁ ମୁଁ ଆତ୍ମା ବୁଝିପାରିଲେ ଜ୍ଞାନୀ କିନ୍ତୁ ତାଙ୍କ ଧାରଣା କ'ଣ ମୁଁ ଆତ୍ମା ଆଉ ପରମାତ୍ମାଙ୍କ ସହ ଏକ ଏ ଧାରଣା କିନ୍ତୁ ଭକ୍ତମାନଙ୍କର ଏ ଧାରଣା ନୁହଁ ଜ୍ଞାନୀମାନେ ମନେ କରନ୍ତି ମୋ ଦେହ ଜଡ ଦେହ ନୁହଁ ମୋ ଚିନ୍ମୟ କିନ୍ତୁ ମୁଁ ଭଗବାନ ସାଙ୍ଗରେ ଏକ ମୋର ଅସ୍ତିତ୍ୱ ଭକ୍ତମାନଙ୍କ ମନେ କରନ୍ତି ନା ମୁଁ ଭଗବାନଙ୍କ ସାଙ୍ଗରେ ଏକ ନୁହଁ ମୁଁ ହେଉଛି ଭଗବାନଙ୍କର ଏ ଅଂଶ ଭଗବାନଙ୍କର ନିତ୍ୟ ଚିନ୍ମୟ ଆତ୍ମା ହେଉଛି ଭଗବାନଙ୍କର ନିତ୍ୟ ଅଂଶ ତାହେଲେ ଭଗବାନ ହେଲେ ପୂର୍ଣ୍ଣ ଆମେ ହେଲେ ଅଂଶ ତାହେଲେ ଅଂଶର କାମ କ'ଣ ସବୁବେଳେ ପୂର୍ଣ୍ଣର ସେବା କରିବା ତାହେଲେ ଭଗବାନ ହେଉଛନ୍ତି ବିଭୁ ବିଭୁ ମାନେ କ'ଣ ବିଭୁ ମାନେ ସର୍ବବୃହତ ବିଭୁ ଆମେ ହେଉଛେ ଅଣୁ ଭଗବାନ ହେଉଛନ୍ତି ପ୍ରଭୁ ଆମେ ହେଉଛେ ଦୃଶ୍ୟ ତ ଭଗବାନ ହେଉଛନ୍ତି ପରମ ଚେତନ ପରମ ଚେତନ ଆର ଆମର କେବଳ ନିଜ ସମ୍ପର୍କ ଚେତନ ମୋ ପେଟ ବ୍ୟଥା ହେଲେ ଆପଣ ବୁଝିପାରିବେ ମୋତେ ଯଦି ପିମ୍ପୁଡ଼ି କାମୁଡ଼ିବ ଆପଣ ବୁଝିପାରିବେ କାହିଁକି ନା ମୋ ଯେଉଁ ଆତ୍ମା ଏଇ ଆତ୍ମାର ଚେତନଟା ଏଇ ଶରୀର ଭିତରେ ସୀମିତ ରହିଛି ନା ମୋ ପାଖରେ ଯଦି ଚେୟାର କ'ଣ ହେଉଛି ମୁଁ ବୁଝିପାରିବି କାହିଁକି ନା ମୋ ଚେତନା ମୋ ଶରୀର ଭିତରେ ସୀମିତ କିନ୍ତୁ ପରମାତ୍ମା ଭଗବାନଙ୍କ ଚେତନା ସର୍ବବ୍ୟାପକ ସେ ସମସ୍ତଙ୍କ ପାଖରେ କ'ଣ ହେଉଛି ବୁଝିପାରୁଛନ୍ତି ସର୍ବତ୍ର ଯେଉଁଠି ଯାହା ହେଉଛି ସବୁ ସେ ବୁଝିପାରୁଛନ୍ତି ତ ସେ କହିବ ଯେ ଆମେ ସାଧନ ଭଜନ କରିକି ଯୋଗ ସାଧନ କରିକି ଭଗବାନ ହେଇପାରିବା କେଉଁ ଯୋଗ ସାଧନାର ମଧ୍ୟ ଆମେ ଭଗବାନ ହେଇପାରିବା କେଉଁ ଯୋଗ ସାଧନା କଲେ ଆତ୍ମା ଭଗବାନ ହେଇପାରିବ ଅଛି ସେଭଳିଆ ଯୋଗ କୋଉ ଯୋଗ କଲେ କୋଉ ଯୋଗର ମାଧ୍ୟମରେ ଜୀବ ଭଗବାନ ହେଇପାରିବ କିଏ ଜାଣିଛି କୋଉମାନେ ଜାଣିନାହାନ୍ତି ଯେ କୋଉ ଯୋଗ ମାଧ୍ୟମରେ ଜୀବ ଭଗବାନ ହେଇପାରିବ ଯେଉଁମାନେ ଜାଣିନାହାନ୍ତି ହାତ ତଳ ଆପଣମାନେ ସେ ଭଗବାନ ହବାକୁ ଚାହାନ୍ତି ଆପଣ ଇଚ୍ଛା ସେ ଭଗବାନ ହବା ପାଇଁ ଦେଖନ୍ତୁ ମୁଁ ତିନି ଦିନ ହେଲା କହୁନି ନା କହୁଛି ନା ଜୀବ ଭିତରେ ଏକଦମ ଗନ୍ଥି ହେଇକି ରହିଛି ମୁଁ କେମିତି ଭଗବାନ ହେବି ଏକଥା ଶୁଣିବା ପରେ ବି ମୁଁ ପଚାରୁଛି କୋଉ ଯୋଗ ମାଧ୍ୟମରେ ଭଗବାନ ହବ କେହି କହୁନାହାନ୍ତି ଯେ ମହାରାଜ ଆମ ଜୀବ ତ ଭଗବାନ ହେଇପାରେନି ସେଇ ଉତ୍ତର କେହି ଦେଉନାହାନ୍ତି ଆପଣ କହୁଛନ୍ତି କୋଉ ଯୋଗ ମାଧ୍ୟମରେ ଭଗବାନ ହବା ଜୀବ ତ ଭଗବାନ ହବନି ଜୀବର ମଧ୍ୟରେ ଏକଦମ ରହିଯାଇଛି ଭଗବାନ ହବାର ପ୍ରବୃତ୍ତି ଜୀବ କସ୍ମିନ କାଳେ ଭଗବାନ ହେଇପାରିବନି ମାମାୟବାଂଶ ଜୀବନଲୋକ ଜୀବ ଭୂତ ସନାତନ ଏଇ ଜୀବ ଭଗବାନ ହର ପ୍ରବୃତ୍ତିଟା ଆମର ଜଗତକୁ ନଷ୍ଟ କରିଛି କେବଳ ଜଣେ ଜଡ଼ବାଦୀ ତାଙ୍କ ଭିତରେ ନୁହଁ ଆଧ୍ୟାତ୍ମିକ ବାଦୀ ମୁଖ୍ୟ ରହିଛି ସେମାନେ ବୁଝିପାରିଛନ୍ତି ଏଇ ଶରୀର ନଷ୍ଟ ହେଇଯିବ ଜଗତ ମିଥ୍ୟା ଇଏ କିନ୍ତୁ ତା ସତ୍ୟ ବି ତାଙ୍କ ଧାରଣା କଣ ଆମେ କିନ୍ତୁ ଭଗବାନ ସହ ଏକ ହେଇଯିବା ଏଇ ଧାରଣାଟି ସବୁ ନଷ୍ଟ କରିଛି ଆପଣମାନେ ଯେ ବଡ ସାଧୁ ସନ୍ନ୍ୟାସୀ ଜ୍ଞାନ ଦଉଛନ୍ତି ଆଙ୍କ ଦଳରେ ପଶିବା କିନ୍ତୁ ସୁଖ ଭାବରେ ସବୁ ଦଳରେ ଏଇ ଭାବଟା ସେ ତମକୁ ଦେବେ କୃଷ୍ଣଙ୍କ ଲୀଳା କହିବେ ରାମଙ୍କ ଲୀଳା କହିବେ ସୁନ୍ଦର ରାସ ଲୀଳା ସବୁ ବର୍ଣ୍ଣନା କରିବେ କିନ୍ତୁ ତମେ ଭଗବାନଙ୍କୁ ଏଇଟା ଭଲ ଗୁଣ ତମ ଭିତରେ ତମେ ବି ଭଗବାନ ହେଇଯିବ ଏଇ ଧାରଣାଟି ଦେବେ ମୁଁ ଭଗବାନ ବର୍ତ୍ତମାନ ଯେ ମୁଁ ଭଗବାନଙ୍କ ଭଲ ଗୁଣ ମୋ ଭିତରେ ଆସୁଛି ତ ମୋ ଗୁରୁଦେବ ବର୍ତ୍ତମାନ ଭଗବାନ ହେଇଗଲେଣି କାହିଁକି ନା ଭଗବାନଙ୍କ ଭଲ ଗୁଣ ତାଙ୍କ ଭିତରେ ଆସିଛି ସେ ଭଗବାନ ହେଇଗଲେଣି ତମେ ସବୁ ଭଗବାନ ହେଇଯିବ ଏଇ ଧାରଣା ପ୍ରସାର ହେଉଛି ଆଉ ସମସ୍ତେ ଆପଣ ଶୁଣିଛନ୍ତି ରାମ କଥା କୃଷ୍ଣ କଥା ହାରିଛି ସବୁ ସାଧୁ ଏମାନେ ସେ ଭିତରେ କିନ୍ତୁ ଏଇ ଚେତନାଟା ଖୁବ ସୂକ୍ଷ୍ମ ଭାବେ ସବୁଠୁ ରହିଯାଉଛି ସେଇଥିପାଇଁ ଖୁବ ଆମକୁ ସତର୍କ ହେବାକୁ ପଡିବ ସେଇଥିପାଇଁ ମୁଁ ଜୀବର ସ୍ୱରୂପ କଥା ମୁଁ କାଲି କହିଲି ସେଟା ଆପଣ ଲେଖି ନିଅନ୍ତୁ କାଗଜରେ ଯୋଉ ଆତ୍ମା ସମ୍ପର୍କରେ କିଛି ଜ୍ଞାନ ଭଗବତ ଗୀତାରେ ଯିଏ ଦିଆହେଇଛି ବିଶେଷ କରି ଦ୍ୱିତୀୟ ଅଧ୍ୟାୟ ସାଂଖ୍ୟ ଯୋଗରେ ଦ୍ୱିତୀୟ ଅଧ୍ୟାୟ ସାଂଖ୍ୟ ଯୋଗରେ ଆତ୍ମା ସମ୍ପର୍କରେ ଯଦି ବଲା ହେଇଛି ମୁଁ ଶ୍ଳୋକ ନମ୍ବର ଗୁଡିକ କହିବି ଆପଣମାନଙ୍କୁ ଆତ୍ମା ହେଉଛି ଅବିନଶ୍ୱର ଆତ୍ମା ଅବିନଶ୍ୱର ଦ୍ୱିତୀୟ ଅଧ୍ୟାୟ ତେଇଶ ନମ୍ବର ଶ୍ଳୋକ ପଢିଲେ ନୈନଂ ଛିନ୍ଦନ୍ତି ଶସ୍ତ୍ରାଣୀ ନୈନଂ ଦହତି ପାବକ ନୈନଂ କ୍ଳେଦେତି ଆପନ ଶୋଷୟତି ମାରୁତ ଆତ୍ମାକୁ ନିଆଁ ପୋଡ଼ିପାରେନି ପାଣି ଭିଜେଇ ପାରେନି ପବନ ଶୁଖେଇ ପାରେନି ଅସ୍ତ୍ର କାଟିପାରେନି ଦୁଇ ଅଧ୍ୟାୟ ତେଇଶ ନମ୍ବର ତାପରେ ଦୁଇ ଅଧ୍ୟାୟରେ ଏକୋଇଶ ନମ୍ବର ଶ୍ଳୋକ ଆପଣ ପଢିବେ ଯୋଉ ଏକୋଇଶ ନମ୍ବର ଶ୍ଳୋକରେ ବର୍ଣ୍ଣନା କରାଯାଇଛି ଯେ ଭଗବାନ କହୁଛନ୍ତି ନ ତୁ ଏବ ଅହମ୍ ଜାତୁ ଯେ ଏମିତି କୌଣସି ଦିନ ନଥିଲା ହେ ଅର୍ଜୁନ ଏମିତି କୌଣସି ଦିନ ନଥିଲା ଯେ ତମେ ନଥିଲ ମୁଁ ନଥିଲି ଠିକ ଅଛି ଏମିତି କୌଣସି ଦିନ ଆସିବନି ଯେ ତମେ ରହିବନି ମୁଁ ରହିବିନି ତାମାନେ ମୁଁ ଅତୀତରେ ତମର ସ୍ୱତନ୍ତ୍ରତା ମୋର ସ୍ୱତନ୍ତ୍ରତା ଅଲଗା ଥିଲା ଆଉ ଭବିଷ୍ୟତ ବି ତମେ ମୁଁ ଅଲଗା ହେଇକି ରହିବ ତାହେଲେ ପ୍ରଶ୍ନ କୋଉଠି ଆସୁଛି ଯେ ଆମେ ଦିନେ ଭଗବାନ ସାଙ୍ଗେ ଏକ ହେଇଯିବା ଯଦି ଆତ୍ମାଟି ଭଗବାନ ସାଙ୍ଗେ ଏକ ହେଇଯାଇଥାନ୍ତା ତାହେଲେ କୃଷ୍ଣ ଏକଥା କହିନଥାନ୍ତେ ଯେ ଏମିତି ଦିନ ଆସିବନି ଯେ ତମେ ରହିବନି ମୁଁ ରହିବିନି ତାମାନେ ନିତ୍ୟ କାଳ ଧରିକି ଜୀବ ଆଉ ଭଗବାନ ଅଲଗା ରହିବେ ଭଗବାନ ସାଙ୍ଗରେ ଏକ ହବ ମାନେ କଣ ଭଗବାନଙ୍କ ପାଖରେ ଯାଇକି ତାଙ୍କୁ ଆତ୍ମସମର୍ପଣ କରିବା ତାପରେ ଏଇଟା ଏକୋଇଶ ନମ୍ବର ଶ୍ଳୋକ ଠିକ ଅଛି ଜୀବ ଯେ ଭଗବାନଙ୍କର ନିତ୍ୟ ଅଂଶ ପନ୍ଦର ଅଧ୍ୟାୟରେ ସାତ ନମ୍ବର ଶ୍ଳୋକ ପଢିବେ ଦେଖିବେ ଭଗବାନ କହୁଛନ୍ତି ଜୀବ ମୋର ଅଂଶ ମାମେବ ଅଂଶ ଜୀବାତ୍ମା ଜୀବଭୂତ ସନାତନ ଏ ସନାତନ ଶବ୍ଦଟି ବ୍ୟବହାର କରାହଉଛି ତ ସେଥିରୁ ବୁଝା ଯାଉଛି ଯେ ସନାତନ ମାନେ କଣ ମାନେ ନିତ୍ୟ ହେନା ସେଥିରୁ ବୁଝାଯାଉଛି ଯେ ଜୀବ ଭଗବାନର ନିତ୍ୟ ଅଂଶ ତ ନିତ୍ୟ ଶବ୍ଦଟି ବ୍ୟବହାର କରିବା ମାଧ୍ୟମରେ ଏକ ସୂଚନା କରାହଉଛି ଯେ ଜୀବ କେବେ ହେଲେ ଭଗବାନ ସାଙ୍ଗରେ ଏକ ହେଇଯିବନି ସମାନ ତ ହବନି ଆଉ ଅନେକ ଧରଣ ଭଗବାନ ସାଙ୍ଗେ ଲୀନ ହେଇଯିବା ଏକଥା ଅଛି ନା ନିରାକାର ବ୍ରହ୍ମ ଲୀନ ହେଇଯିବା ନା କେବେ ହେଲେ ଲୀନ ହବନି ତାର ସ୍ୱତନ୍ତ୍ରତା ସବୁବେଳେ ହିଁ ରହିବ ନା ଯୋଉ ତେଜର ଯେ ପ୍ରବେଶ କରିବେ କହୁଛନ୍ତି ବ୍ରହ୍ମ ଜ୍ୟୋତି ନିରାକାର ବ୍ରହ୍ମ ଯେଉଁମାନେ ଆରାଧନା କରୁଛନ୍ତି ଜ୍ଞାନର ମାଧ୍ୟମରେ ସେଠି ପ୍ରବେଶ କରିବ ତାର ସ୍ୱତନ୍ତ୍ରତା ସେଠି ରହିବ ସିଦ୍ ରୂପ ସେ ଶାସ୍ତ୍ରରେ କହିଛନ୍ତି ଏବେ ସବୁଜ ଗଛ ସବୁଜ ଗଛ ଭିତରେ ସବୁଜ ପକ୍ଷୀ ପଶିବ ତାହେଲେ ବୁଝାଯିବ ଯେ ପକ୍ଷୀଟା ଯଦି ଗଛ ଭିତରେ ଲୀନ ହେଇଗଲା କିନ୍ତୁ ଗଛ ଭିତରେ ପକ୍ଷୀର ସ୍ୱତନ୍ତ୍ରତା ରହିବ ଏଇଟା ହେଉଛି ଭାଗବତ ସିଦ୍ଧାନ୍ତ ସେ ଚିନ୍ମୟ সে জ্যোতি সঙ্গে লীন হয়েছে, নিজের অস্তিত্ব সে হজে গেল। সে যদি অস্তিত্ব হজু থাকা তাহলে কৃষ্ণ এটি কহিলে থাকতে সনাতন নিত্য অংশ মানব বংশ জীবন লোক জীবভূত সনাতন এ কথা কহিবার কোন যথার্থতা নাই তাহলে, হ্যাঁ না। সেটি গীতা ভাগবত সিদ্ধান্ত অনুসারে এই আত্মা কেবল ভগবান সঙ্গে লীন হয়ে যাবেন, কাহিনী লীন হবনি যে ভগবান আত্মাকে সৃষ্টি করেছেন, কাহিনী আত্মাকে সৃষ্টি করেছেন ভগবান জীবক সৃষ্টি করেছেন, জীব সাথে প্রেমর আদান প্রদান মাধ্যমে জীব আনন্দ পাইবে, ভগবান আনন্দ পাইবে। সব জীব এই ভগবান লীন হয়ে গেলে তাহলে সে প্রেমময় আনন্দর সুযোগ নাই, হ্যাঁ না। সেইপা বৈষ্ণব সমাজের আমি মিশ্রী হওয়াটা ভালো না মিশ্রীকে আস্বাদন করা ভালো? মিশ্রীটা হয়ে আমি মিশ্রী হয়ে গেলে ভালো হব না মিশ্রীকে আস্বাদন করলে ভালো হবে? কর চাহিদা আপনার মিশ্রী আস্বাদন করা ভালো, সে ভগবান সঙ্গে এক হয়ে যাওয়া ভালো না ভগবান সেবা করি তাঁর মাধুর্যকে আস্বাদন করা ভালো? এটি ভক্ত মান সিদ্ধান্ত, জ্ঞানী মান সিদ্ধান্ত কোণ তাহলে আমি লীন হয়ে যাওয়া, এক হয়ে যাওয়া, নিজের সত্তাকে হরিয়ে পকাইবা। নিজের সত্তাকে হরিয়ে পকাইবা বৈষ্ণব সিদ্ধান্ত অনুসারে আই এটা আত্মহত্যা, তুমি আত্মহত্যা করে চেষ্টা করবা যাহা নিজ সত্তাকে হরিয়ে পকাইবা সে হয়ে যায়, বুঝলে তো বৈষ্ণব মানে এগুলা কেবে হলে চাহান্তি না। তো আত্মা ভগবান কোণ অংশ, ভগবান অংশ আর ভগবান কোণ ভগবান কত প্রকার শক্তি আছে? হ্যাঁ তিন প্রকার শক্তি আছে কেছিলি, কোক শক্তি তিন শক্তি কোণ কোণ অন্তরঙ্গা, অন্তরঙ্গা শক্তি দ্বারা ভগবান কোণ করতে কেউ জগৎ কু পরিচালনা করতে, হ্যাঁ চিন্ময় জগৎ কু পরিচালনা করতে বা চিন্ময় জগৎ প্রকাশ হয়েছে অন্তরঙ্গ শক্তি। আচ্ছা তারপরে আর কেউ শক্তি আছে বহিরঙ্গ শক্তি দ্বারা কম করতে, এই জড় জগৎ প্রকাশিত হয়েছে বহিরঙ্গ শক্তি, বহিরঙ্গ শক্তি পরিচালিত হচ্ছে, হ্যাঁ তাঁর জড় জগৎ পরিচালিত বহিরঙ্গ শক্তি। এই জড় জগৎ কে পরিচালনা করছেন? এই জড় জগৎ পরিচালনা দায়িত্ব কাহকে দেওয়া হয়েছে? হ্যাঁ দুর্গা দেবী হয়েছিল মনে আছে, এটা দুর্গ, এই দুর্গার সুপারিনটেন্ডেন্ট জেল সুপারিনটেন্ডেন্ট কে? এই জেলখানার সুপারিনটেন্ডেন্ট দুর্গা দেবী। দুর্গা দেবী কিভাবে আমাকে শাসন করছেন মনে আছে? তারা ত্রিশুলার কথা কেছিল, ত্রিশুলা মানে কেন? হ্যাঁ ত্রিতাপ ক্লেশ তিন প্রকার কষ্ট হচ্ছে, হ্যাঁ দুর্গা দেবী দেখি সাধন করছেন। তো আর গোটে শক্তি রয়ে সেটা কো শক্তি? তটস্থ শক্তিটা কেন? আত্মা, এই আত্মার হচ্ছে তটস্থ শক্তি ভগবান, আত্মা হচ্ছে তটস্থ শক্তি। তো শক্তি হলে কি এই আত্মার রূপ রয়েছে, সাধারণত শক্তির কোন রূপ থাকে? ইলেকট্রিসিটির রূপ রয়েছে, হ্যাঁ কিন্তু আত্মার একটা রূপ রয়েছে, এই আত্মার রূপ রয়েছে চিন্ময় জগতের, কিন্তু আমার এই জগতের এই শরীরে গোটা আত্মা রয়েছে, হ্যাঁ আর আত্মা উপরে শরীরে গোটা কভারিং রয়েছে, এই শরীরটা এই জড় শরীর বা জড় উপাদান তৈরি হয়েছে আর আত্মাটা চিন্ময় উপাদান তৈরি হয়েছে, মানে দুইটা জিনিস আছে, গোটা আত্মা গোটা দেহ। কিন্তু ভগবত ধামরে দেহ আত্মা আলাদা নহয়, সেটি সারা শরীরটা চিন্ময় শরীরটা আত্মাটাই সারা শরীর, সেটা অলগা দুটা জিনিস নেই, এটি দুটা জিনিস অলগা রয়েছে না, কোন আত্মা রয়েছে আর কোন হয়েছে শরীর কত প্রকারের আছে? কত প্রকার শরীর আছে কাল সন্ধ্যা হলে কেছিলি? না না হ্যাঁ স্থূল শরীর আর সূক্ষ্ম শরীর, স্থূল শরীর কি উপাদান দিয়ে তৈরি হয়েছে? পাঁচটা উপাদান মাটি পানি বায়ু অগ্নি আকাশ, সূক্ষ্ম শরীর তিনটা মন বুদ্ধি আর অহংকারী হওয়া ভালো না খারাপ? হ্যাঁ ভালো, কো প্রকার অহংকারী হওয়া ভালো? হ্যাঁ মু ভগবানের দাস এই অহংকার ভালো, জগতের সব অহংকারী কাহিনী মু মায়ার দাস, হ্যাঁ মু প্রফেসর মু ডাক্তার মু প্রাইম মিনিস্টার এই অহংকারটা আসল অহংকার, এটা মিথ্যা অহংকার, সত্য অহংকার হলে ভালো ভগবান দাস। সে আত্মা চিন্ময় জগতের দেহ আউ আত্মা অলগা নহ গোটি, হ্যাঁ গোটি জিনিস দিয়ে তৈরি হয়েছে, এই জড় জগতের আত্মা ক্ষুদ্র হয়ে যাইছে না, এই যে আমার হৃদয় রয়েছে হৃদয়ের তার উপরে গোটে আবরণ পড়েছে শরীরের পক্ষে আবরণ, যেতবে আমি ভগবত ভক্তি করিছি এই জড় জগতিক বন্ধন মুক্ত হওয়া সেটা সেই আত্মাটা ଗୋଟେ ଶରୀର ରୂପ ଧାରଣ କରିବ, ସେ ଗଛ ହବ କି ଗାଈ ହବ କି ମଣିଷ ହବ, ପୁଅ ହବ କି ଝିଅ ହବ, ଭଗବତ ଧାମରେ ସେଇ ରୂପରେ ସେ କଣ କରିବେ କି ଭଗବାନଙ୍କର ସେବା କରିବେ, ଏଇଟା ଅଛି। ତାପରେ ବର୍ଣ୍ଣନା କରାହଉଛି 2:20 ଶ୍ଳୋକରେ, ଆତ୍ମା ହଉଛି ଶାଶ୍ୱତ, ଆତ୍ମା ହଉଛି ଶାଶ୍ୱତ। 2:20 ଶ୍ଳୋକ କୁହାଯାଉଛି, ନ ଜାୟତେ ବା ମିରିୟତେ ବା କଦାଚି ନାୟନ ଭୂତ୍ୟା, ଆତ୍ମା କୌଣସି ଦିନ ଜନ୍ମ ହୁଏନି ବା କୌଣସି ଦିନ ମରେନି, ଅନାଦି କାଳରେ ଆତ୍ମା ରହିଛି। 20 ଶ୍ଳୋକ ଆଉ ଆତ୍ମା କୋଉଠି ବାସ କରେ ହୃଦୟରେ, ଆତ୍ମା ଆମ ଦେହରେ କୋଉଠି ରହୁଛି, ମୁଣ୍ଡରେ ରହୁଛି, ଗୋଡ଼ରେ ରହୁଛି, ନା ପେଟ ଭିତରେ ଅଛି, ନା ହାତରେ ରହିଛି, ଆତ୍ମା କୋଉଠି ଅଛି, ଆଖିରେ, ନାକରେ, କାନରେ, କୋଉଠି ଅଛି, ଆତ୍ମା ରହିଛି ହୃଦୟରେ, ଏଇ ହୃଦୟରେ ଦେଶରେ, ହୃଦୟ ମାନେ ହୃତ୍ପିଣ୍ଡ ଭିତରେ ନୁହଁ, ଠିକ୍ ଦେଶ ଏଇ ଏରିଆରେ କୃଷ୍ଣ କହୁଛନ୍ତି ଅର୍ଜୁନକୁ, ଈଶ୍ୱର ସର୍ବଭୂତାନ ହିଦେଶେ ଅର୍ଜୁନ ତିଷ୍ଠତି, ଅର୍ଜୁନ ଈଶ୍ୱର ପ୍ରତିଟି ଜୀବର ହୃଦୟରେ ବାସ କରୁଛନ୍ତି, ହୃଦୟରେ ନୁହଁ, ତ୍ରିଦେଶ ଏଇ ଏରିଆରେ, ଆଉ ପରମାତ୍ମା ଯୋଉଠି ରହୁଛନ୍ତି ତା ପାଖରେ ଆତ୍ମା ରହୁଛି, ଜୀବାତ୍ମା ଜୀବ ହିଁ ଜୀବାତ୍ମା, ପରମାତ୍ମା ଜୀବାତ୍ମା ଦୁଇଟା, ବୁଝିପାରିଲେ, ପରମାତ୍ମା ହଉଛନ୍ତି ଭଗବାନ, ଜୀବାତ୍ମା ହଉଛି ମୁଁ, ଏଇ ହୃଦୟ ରହିଛି। ତ ଏଇଭାବେ ଆପଣ ଜାଣିବେ ଯେ ହିତ ଦେଶରେ ଆତ୍ମା ରହିଛି। ଆଉ ଏଇ ଆତ୍ମା କଣ କରୁଛି, ଯେମିତି ଆମେ ପୁରୁଣା କାପଡ଼ ପୁରୁଣା ହେଇଗଲେ ଏ ଲୁଗାକୁ ଫୋପାଡ଼ି ଦଉଛେ, ପୁଣି ନୂଆ ଲୁଗା ପିନ୍ଧୁଛେ, ଠିକ ସେଇଭଳିଆ ବାଂଶା ଅଛି ଜିନ୍ନାନି, ଏଇ ଯେତେବେଳେ କପଡ଼ା ପୁରୁଣା ହେଇଯାଉଛି, 2:22 ଶ୍ଳୋକରେ ଏକଥା ବର୍ଣ୍ଣନା କରାଯାଇଛି, 2:22 ଶ୍ଲୋକ ଆର 2:13 ଶ୍ଲୋକ, ଦେହିନସ୍ମିନ୍ ଯଥା ଦେହେ, 13 ଶ୍ଲୋକ, ସେ 2:22 ଆଉ 13 ଶ୍ଲୋକରୁ ଆପଣମାନେ ବୁଝିପାରିବେ ଯେ କିଭାବେ ଦେହର ପରିବର୍ତ୍ତନ ହଉଛି, ଆତ୍ମାର ପରିବର୍ତ୍ତନ ହଉନି। ଦେହିନସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା, ଦେହର ମଧ୍ୟରେ କିଏ ରହିଛି, ଦେହର ମଧ୍ୟରେ କଣ ଅଛି, ଦେହି ଆତ୍ମା, ସେ ଆତ୍ମାର ପରିବର୍ତ୍ତନ ହଉନି। କୌମାରଂ ଯୌବନଂ ଜରା, କାହାର ପରିବର୍ତ୍ତନ ହଉଛି, କାହାର ପରିବର୍ତ୍ତନ ହଉଛି, ଦେହର ପରିବର୍ତ୍ତନ ହଉଛି, ଆତ୍ମା ବୁଢା ହୁଏନି, ବୁଢା ହୁଏ ସେଥିପାଇଁ କି ଆମର ବୟସ ବଢିଯାଉଛି, ଶରୀର ଦିନ ସିନା କିନ୍ତୁ ଭୋଗ କରିବାର ବାସନଟା ଖୁବ ଯୁବକ ଭଳିଆ ମନେ ହଉଛି, ଆଉ ଭୋଗ କରେ ଆଉ ଭୋଗ କରେ, ଆତ୍ମା କୌଣସି ବୁଢା ହଉନି। ତ ସେଇ ଭାବେ ଲୁଗା ପୁରୁଣା ଲୋକ ଫୋପାଡ଼ି ଯାଇକି ନୂଆ ଲୁଗା ପିନ୍ଧୁଛେ, ଏଥିରେ କାନ୍ଦିବାର କଣ ଅଛି, କଷ୍ଟ ପାଇବାର ଅଛି କିଛି, ଲୋକମାନେ ମରିକରି କାନ୍ଦନ୍ତି, ଓ ମୋ ବାପା ମରିଗଲା, ମା ମରିଗଲା, ମା ବାପା ପୁରୁଣା ଧୁକୁଡ଼ି ବୁଢ଼ୀ ହେଇଯାଇଛି, ସେଇ ଶରୀର କି ଭଲ ହବ ନା ନୂଆ ଶରୀର ପାଇଲେ ଭଲ ହବ, ସେ ସରସ୍ୱତୀ ପୂଜା ଆସିଲା, ତ ବାପା କହିବେ ତମ ସେ ଲୁଗା ଛିଣ୍ଡେଇ ଫୋପାଡ଼ି ଦେଇ ନୂଆ ଲୁଗା ପିନ୍ଧ, କାନ୍ଦ, ନା ନା ଏଇ ଲୁଗା ମୁଁ ଛାଡ଼ିବିନି, କାନ୍ଦ କିଏ କାନ୍ଦନ୍ତି, ନା ଖୁସି ହୁଅନ୍ତି ନା, ଏଇ ଫୋପାଡ଼ି ନୂଆ ଲୁଗା ଦେଲାନି ବାପା ମା, ନା ଆମେ କାନ୍ଦୁଛେ, ନା 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 ଏଇ ମୁଁ ଶରୀର ଛାଡ଼ିବିନି। ତ ସେଥିରେ ବର୍ଣ୍ଣନା କରାହେଇଛି ଏଇ ଶ୍ଳୋକରେ, 13 ଶ୍ଳୋକରେ, ଆତ୍ମାର ସାଇଜ କେତେ ବଡ, ଆତ୍ମା କେତେ ବଡ ସାଇଜ, ବାଳାଗ୍ର ଶତ ଭାଗ ଶତ ସାତ ରୂପ ନିଶ୍ଚୟ ବର୍ଣ୍ଣନା କରାହେଇଛି, ଭାଗବତରେ ବର୍ଣ୍ଣନା କରାହେଇଛି, ସେ ଚୁଳର ଅଗ୍ରଭାଗର 10,000 ଭାଗରୁ ଏକ ଭାଗ, ଚୁଳ ଅଗ୍ରଭାଗ ଏତେ ସୂକ୍ଷ୍ମ ଏ ମାଇକ୍ରୋସ୍କୋପ ବି ଦେଖିପାରିବନି, ଚୁଳର ଅଗ୍ରଭାଗର 10,000 ଭାଗରୁ ଏକ ଭାଗ, ମାନେ ଏତେ ସୂକ୍ଷ୍ମ ମାଇକ୍ରୋସ୍କୋପ ବି ଦେଖିହେବନି, ସେଟା ଚିନ୍ମୟ ବସ୍ତୁ ଜଡ ଆଖି ଟିକେ ଦେଖି ହେଉଛନ୍ତି, ଚିନ୍ମୟ ଜିନିଷ ଜଡ ଆଖି ଟିକେ ଦେଖି ହେବନି। ତାର ଆତ୍ମା କୌଣସି ଯନ୍ତ୍ର ମାଧ୍ୟମରେ ଆମେମାନେ ଦେଖିପାରିବା ନାହିଁ। ସେ ଭାବରେ ଆତ୍ମ ସମ୍ପର୍କରେ ପୂର୍ଣ୍ଣ ଧାରଣା ଆପଣମାନଙ୍କୁ ଦିଆହେଲା, ଏଥର ଭଗବତ ଗୀତା ଯାଇକି ଆଉ ଭଲ ଭାବେ ଆତ୍ମ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିବେ। ତ ଭଗବତ ଗୀତାରେ 5 ବିଷୟ ବର୍ଣ୍ଣନା କରାଯାଇଛି, ଭଗବତ ଗୀତାରେ 5 ବିଷୟ ଉପରେ ଆଲୋକପାତ କରାହୋଇଛି, ଲେଖନ୍ତୁ ଏ 5 ତତ୍ତ୍ୱ କଣ କଣ ବର୍ଣ୍ଣନା କରାହୋଇଛି। ପ୍ରଥମ ହେଉଛି ଈଶ୍ୱର ଭଗବାନ, ଭଗବାନଙ୍କ ସମ୍ପର୍କରେ କୁହାଯାଇଛି, ମୁଁ ଭଗବାନଙ୍କ ସମ୍ପର୍କରେ ଅନେକ ଗୁଡ଼ିଏ ଶ୍ଲୋକ କହିଛି ନା, କୃଷ୍ଣ ଭଗବାନ ସେ ସମ୍ପର୍କରେ, ତାପରେ ଜୀବ ଜୀବାତ୍ମା ସମ୍ପର୍କରେ କୁହାଯାଇଛି, ଆଜି ଯେଉଁ ସବୁ ଶ୍ଲୋକ କହିଲି, ତାପରେ ପ୍ରକୃତି, ଈଶ୍ୱର, ଜୀବ ଆଉ ପ୍ରକୃତି, ତାପରେ କାଳ, ତାପରେ କର୍ମ, ପାଞ୍ଚଟା ଲେଖିଲେ ହଁ। ତୁମେ ଯାହା ଆଲୋଚନା କରିଛ ଏଇ ପାଞ୍ଚଟା କି କି ଆଲୋଚନା ଆପଣ କରାହେଇଛି ମନେ କରୁଛନ୍ତି? କୋଉ କୋଉ ବିଷୟରେ ଆଲୋଚନା କରାହେଇଛି? ଈଶ୍ୱର ଆଲୋଚନା କରାହେଇଛି, ଭଗବାନ, ଜୀବ ଆଲୋଚନା କରାହେଇଛି, ତାପରେ ଆଉ କଣ ଆଲୋଚନା କରାହେଇଛି? ପ୍ରକୃତି, କାଳ ଆଉ କର୍ମ। ସଂକ୍ଷେପରେ ମୁଁ କହିଛି ଏଗୁଡ଼ିକ, ଆଉ ଥରେ ବର୍ଣ୍ଣନା କରିଛି କାଳ। ଏଇ କାଳ କଣ, ଏଇ କାଳ ମାନେ କଣ, କାଳ ମାନେ କଣ, ସମୟ। ଏ ଜଗତର ଆସଲ ନିୟନ୍ତ୍ରଣ କର୍ତ୍ତା କିଏ ଜାଣନ୍ତି? ଆମେ ମନେ କରୁଛୁ ଆମର ଅଞ୍ଚଳର ଯେ ସରପଞ୍ଚ ସିଏ ନିୟନ୍ତ୍ରଣ କରୁଛନ୍ତି, ନବୀନ ପଟ୍ଟନାୟକ ନିୟନ୍ତ୍ରଣ କରୁଛନ୍ତି, ମନମୋହନ ସିଂ ନିୟନ୍ତ୍ରଣ କରୁଛନ୍ତି, ଜର୍ଜ ବୁଶ ନିୟନ୍ତ୍ରଣ କରୁଛି। ସେ ସମସ୍ତେ କାହା ଦ୍ୱାରା ନିୟନ୍ତ୍ରିତ? ସମୟ ଦ୍ୱାରା। ଇନ୍ଦ୍ରଚନ୍ଦ୍ର ବରୁଣ ପର୍ଯ୍ୟନ୍ତ ସମସ୍ତେ କାଳ ଦ୍ୱାରା ନିୟନ୍ତ୍ରିତ ହେଉଛନ୍ତି। ଏ କାଳର ପ୍ରଭାବରେ ଲୋକ ଜନ୍ମ ହେଉଛନ୍ତି, ବଡ଼ ହେଉଛନ୍ତି, ସଂସାର କରୁଛନ୍ତି, ମୃତ୍ୟୁ ହେଉଛି, ଗଛ ବଡ଼ ହେଉଛି, ଫଳ ଫଳୁଛି, ଜିନିଷ ପଚା ହେଇଯାଉଛି, ହଁ। ଆଜି ଯେଉଁଠି କିଛି ନାହିଁ, କାଲି ବିରାଟ ଅଟ୍ଟାଳିକା ଛିଡ଼ା ହେଇଯାଉଛି। ଆଜି ଯଦି ବିରାଟ ସହର, କାଳର ପ୍ରଭାବ ସହର ନଷ୍ଟ ହେଇଯାଉଛି, ଧ୍ୱଂସ ହେଇଯାଉଛି, ବଡ଼ ବଡ଼ ସଭ୍ୟତା ଗଢ଼ି ଉଠିଛି, ପୁରୀ ସଭ୍ୟତା ଧୂଳିସାତ ହେଇଯାଉଛି। ଏ କାହାର ପ୍ରଭାବ ରହୁଛି? କାଳର ପ୍ରଭାବ ରହୁଛି। ସେ କାଳଟି କିଏ? ଏ କାଳ କିଏ? ହଁ, ଏ କାଳ ହେଉଛି ଭଗବାନଙ୍କର ଗୋଟେ ରୂପ। ଏ କାଳ ହେଉଛି ଭଗବାନଙ୍କର ଆଉ ଗୋଟେ ରୂପ, ଭୟଙ୍କର ରୂପ। ଭଗବାନଙ୍କର ଭୟଙ୍କର ରୂପ ହେଉଛି ଏ ମହାକାଳ, କହନ୍ତି ନା ମହାକାଳ ହେଇଛି ମୋର, ହଁ। ଏ ମହାକାଳ ରୂପ, ଏଇ ମହାକାଳ ରୂପରେ ଭଗବାନ କଣ କରୁଛନ୍ତି? ଏ ଜଗତର ସବୁକିଛି ନିୟନ୍ତ୍ରଣ କରୁଛନ୍ତି, ବ୍ରହ୍ମା ପର୍ଯ୍ୟନ୍ତ ନିୟନ୍ତ୍ରିତ ହେଉଛନ୍ତି। ସମସ୍ତେ କାଳର ପ୍ରଭାବ, ଆସିବେ ଯିବେ, ଆସିବେ ଯିବେ, ସୃଷ୍ଟି ସ୍ଥିତି ପ୍ରଳୟ। ଏ କାଳ ହେଉଛି କୃଷ୍ଣଙ୍କର ଗୋଟେ ଶକ୍ତି, ହଁ। କାଳ ହେଉଛି କୃଷ୍ଣଙ୍କର ଶକ୍ତି ବା କୃଷ୍ଣଙ୍କର ଆଉ ଗୋଟିଏ ରୂପ। ଏ କାଳ ହେଉଛି ଜଡ଼ଜଗତ ସବୁଠାରୁ ବେଶୀ ଶକ୍ତିଶାଳୀ। କାଳ ସମସ୍ତେ ନିୟନ୍ତ୍ରଣ କରୁଛି, ଯେତେ ସଂହାରକର୍ତ୍ତା ରହିଛନ୍ତି ତାହେଲେ କାଳ ହେଉଛି ସବୁଠାରୁ ଶ୍ରେଷ୍ଠ ସଂହାରକର୍ତ୍ତା, ହଁ। ତ ଏଇ କାଳ ଚକ୍ରର ଆବର୍ତ୍ତରେ ସମସ୍ତଙ୍କ ପରିବର୍ତ୍ତନ ହେଉଛି, ଜୀବନ ଛଅଟା ପରିବର୍ତ୍ତନ ହୁଏ। ଭଗବତ ଗୀତାରେ କୃଷ୍ଣ ବର୍ଣ୍ଣନା କରିଛନ୍ତି ଛଅ ପ୍ରକାର ପରିବର୍ତ୍ତନ ଅଛି। ଜନ୍ମ ହୁଏ, ତାପରେ ବୃଦ୍ଧି ହୁଏ, ତାପରେ ବଂଶ ବିସ୍ତାର ହୁଏ, ତାପରେ ବୁଢା ହୁଏ, ତାପରେ ମୃତ୍ୟୁ ହୁଏ। ଏମିତି ହେଇକି ଛଅଟା ରୂପାନ୍ତର ପ୍ରତିଟା ଜିନିଷ ଦେଖିବେ, ଏ ଗଛ, ପଶୁ, ପକ୍ଷୀ, ହଁ, ଜନ୍ମ, ତାପରେ ବୃଦ୍ଧି, ବଂଶ ବିସ୍ତାର, ତାପରେ ବୃଦ୍ଧ ଅବସ୍ଥା, ତାପରେ ମୃତ୍ୟୁ, ମଝିରେ ଗୋଟେ ବାଦ ପଡ଼ିଗଲା ମନେ। ତାପରେ କର୍ମ, କର୍ମ ସମ୍ପର୍କରେ କିଛି ଆଲୋଚନା ହେଇଥିଲା? କର୍ମ ସମ୍ପର୍କରେ ଆପଣ କିଏ ଆଲୋଚନା ହେଇଛି, କିଏ ମନେ ରଖିଛନ୍ତି? କିଛି ଆଲୋଚନା ହେଇନି କର୍ମ ସମ୍ପର୍କରେ? ପଛପଟୁ କହ, କର୍ମ ସମ୍ପର୍କରେ କଣ ଆଲୋଚନା ହେଇଛି? କିଛି ଆଲୋଚନା ହେଇଛି କି? କର୍ମ କେତେ ପ୍ରକାର ଆଲୋଚନା ହେଇଥିଲା ନା? କେତେ ପ୍ରକାର କର୍ମ ଅଛି, ହଁ, ତିନି ପ୍ରକାରର। କଣ କଣ ତିନି ପ୍ରକାର କର୍ମ? କର୍ମ, ଅକର୍ମ ଆଉ ବିକର୍ମ। କର୍ମ କାହାକୁ କୁହନ୍ତି? ଶାସ୍ତ୍ର ବିଧି ଅନୁସାରେ କର୍ମ ପୁଣ୍ୟ କର୍ମ, ହଁ, ସେ କର୍ମଟି ହେଉଛି କର୍ମ। ଆଉ ବିକର୍ମ ଶାସ୍ତ୍ର ନିଷିଦ୍ଧ ପାପ କର୍ମ, ଆଉ ଅକର୍ମ ଭଗବାନଙ୍କର ଉଦ୍ଦେଶ୍ୟ ନିବେଦିତ ଯୋଉ କର୍ମ, ଭଗବାନଙ୍କୁ ପ୍ରୀତି ବିଧାନ କଥା କରିବ, ସେ ପାପ ହଉ ପୁଣ୍ୟ ହଉ, ଯାହା ହେଲେ ଭଗବାନଙ୍କ ପାଇଁ ମୁଁ କରିବି। ଏଟା ମୋର ପାପ ହବ, ପାପ ହଉ, ପାପ ହେଉ, ନରକ ଯିବ, ନରକ ଯିବି। କାଲି ତା ଦୃଷ୍ଟାନ୍ତ ଦେଇଥିଲି ନା, କାହାର ଦୃଷ୍ଟାନ୍ତ ଦେଇଥିଲି ମନେ ଅଛି? କାଲି ଅଟେ ମୋ ପାପ ହଉ ମୁଁ ନରକ ଯାଏ, ଗୋପୀମାନଙ୍କର ଦୃଷ୍ଟାନ୍ତ ଦିଆଥିଲା ଭଗବାନଙ୍କର ଉପାସନା ପାଇଁ କି ମୋ ପାପ ପୁଣ୍ୟ ମୁଁ ବିଚାର କରିବି। ଭଗବାନଙ୍କୁ ଯେଟା ପ୍ରୀତି ବିଧାନ କରିବ ମୁଁ ସେଟା କରିବି। ବାସ୍ ତା ମଧ୍ୟରେ ବାବାଜୀ ହେଇଯିବୁ, ଛୋଟବେଳେ ଛାଡ଼ିବେ, ତୁ ଘର ଛାଡ଼ି ଯାଇଛୁ, ବାପା ମାଙ୍କୁ ଛାଡ଼ିଯିବୁ, ତ ପାପ ହବ, ତ ପାପ ହେଲେ ପାପ ହବ କଣ ଅଛି? କୃଷ୍ଣ ପାଇଁ ପାପ ହେଲା, ବାପା ମାନେ ଅଭିଶାପ ଦେଇଦେବେ, ତୋତେ ଅଭିଶାପ ଦେବେ, ମୁଁ ନରକ ଦେଖି ସେଠି କୃଷ୍ଣ ନାମ କରିବି, କୃଷ୍ଣ ଭଜନ କରିବି, ନରକ ଲୋକମାନଙ୍କୁ କୃଷ୍ଣ କଥା ପ୍ରଚାର କରିବି ସେଠି, ହଁ। ଯଦି ଆମେ ବାପା ମାଙ୍କ କଥା ନ ଶୁଣି କୃଷ୍ଣ ଭକ୍ତ ହବା, ଆମର କିଛି କଲ୍ୟାଣ ହବ? ବାପା ମାଙ୍କ କଥା, ବାପା ତ ଆମର ସବୁଠୁ ବଡ ଗୁରୁ, ମା ତ ବଡ ଗୁରୁ, କାହିଁ ନା ବାପା ମାଙ୍କ କଥା ନ ଶୁଣି ଯଦି କୃଷ୍ଣ ଭକ୍ତ ହେଇଗଲା ତାର କଲ୍ୟାଣ ହବ କେବେ? ହଁ କି ନା ଜୋରେ କୁହନ୍ତୁ। କୃଷ୍ଣଙ୍କ ପ୍ରୀତି ବିଧାନାର୍ଥେ ଯାହା କିଛି କରିହେବ। ଏ ଯେ ବ୍ରହ୍ମା ଯେ ପ୍ରଥମେ ସୃଷ୍ଟି ହେଲେ ତାଙ୍କ ମାନସ ପୁତ୍ର ଚାରି ଜଣ ହେଲେ କିଏ? ଚତୁଷ କୁମାର, ବ୍ରହ୍ମାଙ୍କର ମାନସ ପୁତ୍ର ଚତୁଷ କୁମାର, ସନାତନ, ସନତ କୁମାର, ସନତ ସନନ୍ଦନ, ଏ ଚାରି ଜଣ। ସେ ବ୍ରହ୍ମା କହିଲେ ତମେ ଯାଇକି କ୍ରନ୍ଦନ କରିବାର ଆରମ୍ଭ କର। କ୍ରନ୍ଦନ ମାନେ ରୋଦନ, ରୋଦନ କହିଲା। ସେଥିପାଇଁ ସେଠି ରୁଦ୍ର, ରୁଦ୍ରଙ୍କ ଆବିର୍ଭାବ ଏଭଳିଆ ହେଲା ବ୍ରହ୍ମାଙ୍କର ଧୂରୁ। ତ ଯେତେବେଳେ ଆମେ ଭଗବାନଙ୍କ ପାଖରେ ଆତ୍ମସମର୍ପଣ କରିଲେ ଆମର କାହା ପାଖରେ ଋଣୀ ରହିବନି। ଆମେ ଯେତେବେଳେ ଜଗତକୁ ଆସିଲେ ଆମ ବାପା ମା ଆମ ପାଖରେ ଋଣ ରହିଛି ନା? ଛୋଟବେଳେ ଆମକୁ ଦେଖାଶୁଣା କଲେ, ମଣିଷ କରିଲେ, ଦେବତା ମାନଙ୍କୁ ଆମକୁ ସୂର୍ଯ୍ୟ ଦେଉଛନ୍ତି, ପାଣି ଦେଉଛନ୍ତି, ମୁନି ଋଷି ମାନେ ଆଶୀର୍ବାଦ ଦେଉଛନ୍ତି, ଆମର ସାଇ ପଡ଼ିଶାର ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି, ସମସ୍ତଙ୍କର ଆମେ ଋଣୀ ରହିଛେ। ଆଉ ସମସ୍ତେ ଋଣୀ ହେଇ ବଡ ହବା, ହରେ କୃଷ୍ଣ ପିତାମାତା ଆମେ ଯାଉଛୁ ବର୍ତ୍ତମାନ ଇସ୍କନରେ ଜଏନ କରିବୁ, ହେଲେ ପାପ ହବନି? ଆରେ ଛୋଟବେଳେ ଆମେ ସବୁ ଦେଖା କରୋନା କରିଲୁ, ଏଠି ବଡ ହେଇଗଲୁ, ଏଥର ହରେ କୃଷ୍ଣ କରୁଛୁ ଆମକୁ ଦେଖିବୁ, ନା କିଛି ପାପ ହବନି। ଏଥର ଭାଗବତ କୁହାଯାଇଛି, ଦେବର୍ଷି ଭୂତାପ୍ତ ନିନାଙ୍ଗ ପିତୃନାଙ୍ଗ ନ କିଙ୍କର ନିଚ ଆଜନ ସର୍ବାତ୍ମା ଯେ ଶରଣ୍ୟ ଶରଣ୍ୟ ଗତ ମୁକୁନ୍ଦ ପରିହିତ କରତ। ହେ ରାଜନ, ଦେବତା ମୁନି ଋଷି ଦେବର୍ଷି ଭୂତ ଆପ୍ତ ଏବଂ ଆତ୍ମୀୟ ସ୍ୱଜନ ରାଜା ପିତାମାତା ଏଇ କାହାର ପ୍ରତି ଋଣ ରହିବ ନାହିଁ, ସମସ୍ତ ଋଣ ସୁଝିଯିବେ। ଗତ ମୁକୁନ୍ଦ ପରିହିତ କର, ମୁକୁନ୍ଦଙ୍କର ଚରଣ କମଳରେ ଆତ୍ମସମର୍ପଣ କରିଲେ କାହା ପାଖରେ ଆଉ ଋଣ ରହିବ ନାହିଁ, ସବୁ ଋଣ ଶୁଦ୍ଧ ହେଇଯିବ। ବରଂ ସେଇଟା ଯଥାର୍ଥ ଋଣ ଶୁଦ୍ଧ କରିବାର ଉପାୟ। ଯଦି ବାପା ମାଙ୍କ ଋଣ କେହି ଶୁଦ୍ଧ କରିବାକୁ ଚାହୁଁଛନ୍ତି ତାହେଲେ ଭଗବାନଙ୍କର ଭକ୍ତ ହରିଭକ୍ତ ହୁଅ, ହରିଭକ୍ତ ହେଲେ ବାପା ମାଙ୍କ ଋଣ ସୁଝି ହବ। ହରିଭକ୍ତ ପରାୟଣ ହେଲେ ବାପା ମାଙ୍କ ଋଣ, ବାପା ମା ଯାହା କରିଛନ୍ତି ଆମ ପାଇଁ ତାଙ୍କ ଋଣ ସୁଯୋଗ କେହି କରିପାରିବେନି। କିନ୍ତୁ ହରିଭକ୍ତ ହବା ଶାସ୍ତ୍ରରେ କୁହାଯାଉଛି, ଯୋଉ ଘରେ କୂଳରେ ଜଣେ ବୈଷ୍ଣବ ହବ ହରିଭକ୍ତ ପରାୟଣ ହବ ତାର ଏକୋଇଶ ଶହେ ପୁରୁଷ ସମସ୍ତେ ଉଦ୍ଧାର ପାଇବେ। ଶାସ୍ତ୍ରରେ କହ, ଯଦି ସେ ବଂଶରେ କିଏ ଜଣେ କୃଷ୍ଣ ଭକ୍ତ ହେଲେ ତାହେଲେ ତାଙ୍କ ପୂର୍ବପୁରୁଷ ଯିଏ ଯୋଉଠି ସେଠି ରହିଛନ୍ତି, କିଏ ନରକରେ ଥିବ, କିଏ ସ୍ୱର୍ଗରେ ଥିବ, କିଏ କୋଉଠି ଥିବେ, ନା ତାଙ୍କ କର୍ମ ଅନୁସାରେ ଥିବେ ନା? ତ ସେମାନେ ହାତ ତୋଳିକି ନାଚୁଥିବେ, ଆହା ଏତେ ଦିନ ପରେ ମୋ ଘରେ ଜଣେ ବୈଷ୍ଣବ ହେଲେ। ତ ବୈଷ୍ଣବ ହବ ମାନେ ମୁଁ କହୁନି ସମସ୍ତେ ମୁଣ୍ଡ ନଣ୍ଡା ହେଇ ଜୋର ଇସ୍କନ ରାଶି ରହିବେ, ମାନେ ଗୃହସ୍ଥ ବୈଷ୍ଣବ ହେଲେ ବି ହବ, ଘରେ ରହିଛି ବୈଷ୍ଣବ ହବା କଥା କହୁଛି, ଇସ୍କନରେ ମୁଣ୍ଡ ନଣ୍ଡା କରି ଜଣଙ୍କ କଥା କହୁନି। ସେ କୃଷ୍ଣ ଭକ୍ତ ହବା, ଯାହା ଘରେ ଜଣେ କୃଷ୍ଣ ଭକ୍ତ ହେବେ ଆକାଶରେ ସ୍ୱର୍ଗରେ ଦେବତାମାନେ ନୃତ୍ୟ କରିବେ। ଆପଣମାନେ କେତେ ଚେଷ୍ଟା କରୁଛନ୍ତି ଶ୍ରାଦ୍ଧ ଦେବା, ବ୍ରାହ୍ମଣ ଡାକିବା, ତାହେଲେ ମୋ ବାପା ମାଙ୍କର ଆତ୍ମା ଟିକେ ଶାନ୍ତି ପାଇବ। ଆରେ ବାପା ମାଙ୍କର ଆତ୍ମା ଟିକେ ଶାନ୍ତି ପାଇଲେ କଣ ହେଇଗଲା ନାକି? ବାପା ମାଙ୍କ ଶାନ୍ତି ଜୀବନର ଲକ୍ଷ୍ୟ ନୁହଁ, ସୁଖ ଜୀବନର ଲକ୍ଷ୍ୟ ନୁହଁ, ଶାନ୍ତି ଜୀବନର ଲକ୍ଷ୍ୟ ନୁହଁ। ଜୀବନ ଲକ୍ଷ୍ୟ କଣ ହଉଛି ନା ଆନନ୍ଦ, ଆଉ ସେଇ ଆନନ୍ଦ କୃଷ୍ଣ ସେବାରେ ହିଁ ମିଳିବ। ଲୋକମାନେ ସୁଖ ପାଇଁ ଚେଷ୍ଟା କରୁଛନ୍ତି, ଶାନ୍ତି ପାଇଁ ଚେଷ୍ଟା କରୁଛନ୍ତି ନା? ହଁ, ସୁଖରେ ରହିବା, ଶାନ୍ତିରେ ରହିବା, ଏଇ ଜଡ଼ ଜଗତରେ ସୁଖ ଚେଷ୍ଟା କଲେ ସୁଖ ପାଇବେ ବା ଶାନ୍ତି ପାଇବେ, କିନ୍ତୁ ଆନନ୍ଦ ପାଇବେନି। ଆନନ୍ଦ ଏକମାତ୍ର ଭଗବତ ସେବାରେ। ତମେ ଯଦି ପୂର୍ବପୁରୁଷ ମାନଙ୍କୁ କଲ୍ୟାଣ ଚାହୁଁଛେ, ବାପା ମାଙ୍କର କଲ୍ୟାଣ ଚାହୁଁଛେ, ଗୋଷ୍ଠୀ ବାପାଙ୍କର କଲ୍ୟାଣ ଚାହୁଁଛେ, ତାଙ୍କ ବାପା ଚାହୁଁଛେ, ତାହେଲେ କର୍ମକାଣ୍ଡ ମାଧ୍ୟମରେ ଶ୍ରାଦ୍ଧ ତର୍ପଣୀ ଯଦି କରନ୍ତି ଠିକ ଅଛି ଲୋକାଚାରରେ, କିନ୍ତୁ ଅସଲ କଥା ହେଉଛି ଯେପର୍ଯ୍ୟନ୍ତ ଆମେ କୃଷ୍ଣ ଭକ୍ତ ନ ହେଇଛେ ସେପର୍ଯ୍ୟନ୍ତ ଯଥାର୍ଥ ଉଦ୍ଧାର ହବନି। ସେ ଯଥାର୍ଥ ସେବା, ପିତାମାତାଙ୍କ ଯଥାର୍ଥ ସେବା ହେଉଛି ସେଇଟା। ସେଇ ଭାବରେ ଏ କର୍ମର କଥା ବର୍ଣ୍ଣନା କରାଯାଉଛି। କୃଷ୍ଣ କହୁଛନ୍ତି କର୍ମଣା ଗହନା ଗତି, ଏ କର୍ମର ଗତି ଖୁବ କଠିନ, କର୍ମକୁ ବୁଝିବା ବଡ଼ ମୁସ୍କିଲ। କିଏ କୋଉ ମନବୃତ୍ତି ନେଇକି କୋଉ କାମ କରୁଛି, କୋଉ କାମ କରିଲେ କୋଉ ଫଳ ମିଳିବ, କୋଉ କାମର କେମିତିକା ବନ୍ଧନ, ସେ ବୁଝିବା ବଡ ମୁସ୍କିଲ, ଜଟିଳ ବ୍ୟାପାର। ସେଇଥିପାଇଁ କି ଭଗବାନ କଣ କରିଛନ୍ତି ନା, ସହଜ ଉପାୟ ଦେଇଛନ୍ତି, ଏଇ ଭଲ ମନ୍ଦ କର୍ମରୁ ଉଦ୍ଧାର ପାଇକି କଣ କରିବା ଉଚିତ, ଏକମାତ୍ର କୃଷ୍ଣ କର୍ମ କରିବା ଉଚିତ, କୃଷ୍ଣଙ୍କ ପାଇଁ କର୍ମ କରିବା ଉଚିତ। ଏଇ ଭାଗବତ ଗୀତା ବହିଟା ଆମେ ଏକମାତ୍ର କୃଷ୍ଣଙ୍କ ପାଇଁ କର୍ମ କରିବା ଉଚିତ। କୃଷ୍ଣ ଭକ୍ତ ହବ ବଡ କଠିନ, ନା କୃଷ୍ଣ ଭକ୍ତ ହବା କଠିନ ନା, କଠିନ ନା ସହଜ? ହଁ, করিলে সহজ ন করলে খুব কঠিন। খ্রিস্ট ভক্ত হওয়া খুব সহজ। আপনার যোগ করবে সে হিমালয় তা তাহলে যোগ করবে কেজন যাবে হিমালয় থেকে? হ্যাঁ যাবে না, কে যাবে না? তো না জ্ঞান মাধ্যমে অনুশীলন করবে সে সন্ন্যাস নেওয়া পড়ব। কেজন সন্ন্যাস নেবে ঠিক আছে? কে সন্ন্যাস নেবে? নেবে সন্ন্যাস নেবে? হ্যাঁ নেবে। কিন্তু ভক্তি হিমালয় যাওয়া দরকার নেই, সন্ন্যাসী নেওয়া দরকার নেই, সন্ন্যাস নেওয়া দরকার নেই, যে কেউ ভক্ত হয়ে পারবে। সেইপা কি এই ভক্তি যোগ বিজ্ঞানের সর্বশ্রেষ্ঠ যোগ কন? সর্বশ্রেষ্ঠ যোগ কর্ম কথা বর্ণনা করলি, বর্তমান যোগ সম্পর্কে আপনার কিছু বর্ণনা করে কহ। যোগ যোগ শব্দর অর্থ কন? হ্যাঁ যোগী মানে আমি মনে করি যোগ মানে কন সে গোটে মেরুদণ্ড সিদ্ধা করে বসব, নাকের আখি বসাইব, ইয়ে যে যোগ এটা অষ্টাঙ্গ যোগ। যথার্থ যোগ শব্দর অর্থ মানে যুক্ত হবা, ঠিক আছে। কর্মযোগ, কর্মযোগ মানে কোন তাহলে হবে? কর্মযোগ মানে কাম করিবা, সারাদিন লঙ্গল চাষ করিবা, চাকরি করিবা, পিলা পুয়ঙ্কু পোষিবা, হ্যাঁ বহুকু পোষিবা, বহু পাই কি হার শাড়ি সায়া ব্লাউজ কিনি দেবা, এসব কর্ম তাই না? হ্যাঁ কেউ কথা আলোচনা করছিল যোগ, কর্মযোগ মানে কোন মানে সেই কর্ম যে কর্ম ভগবানের সঙ্গে যুক্ত করিব তাকে কর্মযোগ। কিন্তু লোক মানে কম কোনটি আরে কর্মযোগ কর্মশ্রেষ্ঠ কর্মশ্রেষ্ঠ কর্মযোগ কর কর্মযোগ কর খালি বাবাজি হলে হবে নাকি? লোক মানে মিশা কোনটি? হ্যাঁ ঘর বাড়ি সারি বাবাজি হলে হবে না? ঘর বাড়ি সারি বাবাজি কাহিনী হবে? খালি স্ত্রী পুয়া পুলাঙ্গ সেবা করে বসে রয়েছে সারা জীবন, সেটা কর্ম যোগ হয়ে গেল, সেটা কর্ম বিযোগ। কর্ম করিব কৃষ্ণঙ্ক পাই কর্ম করিব তাহলে ঠিক আছে। তাহলে আপনার সমস্ত প্রস্তুত কৃষ্ণময় কর্ম করার পাই? কেউ মানে কেউ প্রস্তুত হাত তুলতু কৃষ্ণময় কর্ম করবে? তাহলে পুয় ঝিও স্ত্রী পাই কে কাম করবে ঠিক আছে? আজ ফেরি যাই পুয় ঝিও স্ত্রী তুমি তোমার মুর বা মু খালি কৃষ্ণময় কাম করি। হ্যাঁ না এপটে টিকে সেপটে টিকে দুইপটে রেখা পড়বা। হ্যাঁ নদী দুই নৌকার গোড়া দেলে নদী ভিতরে পড়ি হয়ে গেল। এমিতিকা জীবনযাপন করা পড়ব যেমিটিকা তোমার পুয় ঝিও স্ত্রী সেবাটা বি ভগবত সেবা হব। আপনার পুয়ের সেবা ঝিওর সেবা স্ত্রীর সেবা এটা ভগবত সেবা হব। কেমিটিকা ভগবত সেবা হব মানে যে স্ত্রী আজ আপনার মায়া বন্ধনর কারণ হয়েছে সেই স্ত্রী যদি ভক্তিমতী হব সে ভগবান রাঁধিব, ভগবানের মন্দির মার্জনা করিব। হ্যাঁ সেই পুয় যদি সেই সেই স্ত্রীর সেবা করলে বি আপনার বন্ধনের কারণ নুহেন। সেই স্ত্রী ভাগবত যে স্ত্রী সংসার বন্ধনের কারণ সেই স্ত্রী এই সংসার সাগরক অতিক্রম করা নৌকা স্বরূপ, স্ত্রী নৌকা স্বরূপ বলে ভাগবত বর্ণনা করা হয়েছে। আমি কিছু সংসার মায়া, সংসার মায়া, স্ত্রী মায়া, পুয় ঝিও মায়া, সংসার মিথ্যা, ভাগবত কিছু না, এই স্ত্রী তোমাকে ভবসাগর অতিক্রম করা নৌকা স্বরূপ তোমার তোমার কামরে লাগিব। তো কেউ স্ত্রী সেই স্ত্রী ভক্তিমতী হব। কৃষ্ণর সংসার ছাড়ি অনাকার জীবে দয়া কৃষ্ণ নাম সর্বধর্ম সার, বুঝলে? এটা সুন্দর ভাগবতর কথা এটা। এই সংসার মায়া সংসার নয়, যদি মায়ার সংসার করবে মায়া সংসার, সংসার আমার মায়ার সংসার হবে কেতবেলে? কেতবেলে আমার সংসারটি মায়ার সংসার হব? কেতবেলে কৃষ্ণ সংসার হব, কেতবেলে মায়ার সংসার হব? যেতবে স্ত্রী কি কেন্দ্র রাখি সমস্ত কার্যকলাপ পরিচালিত হব এটা মায়ার সংসার। মো স্ত্রী প্রীতি বিধান জীবনের মো লক্ষ্য শ্রী মায়ার সংসার, যেতবে কৃষ্ণকে কেন্দ্র রাখি সংসার করবে এটি কৃষ্ণ সংসার। মো স্ত্রী পুয় ঝিও আমি বর্তমানে কম মনে করছি মোর এমানে তাই না? মো পুয় ঝিও মো স্ত্রী মো ঘর সেটা মানে না কৃষ্ণঙ্কর এমানে, এমানে কৃষ্ণঙ্কর, আমি সমস্ত কৃষ্ণঙ্কর দাস। এইভাবে জীবনযাপন করবা তাহলে জীবনের সুখ আনন্দ পাই এবং আমাদের কোটিপতি হওয়া দরকার নেই। আমি কুড়িয়া ঘরে রয়েছি, হ্যাঁ শাক ভাত খাইছি, ভক্তিমতী স্ত্রী এইভাবে ভক্তিমান পুয় ঝিও যদি দুটো থিবে তাহলে সে বৈকুণ্ঠ পরিবেশ হবে না? মোট পাঁচটা পুয় জন ডাক্তার জন প্রফেসর জন ইঞ্জিনিয়র, হ্যাঁ ସବୁ ବହୁତ ପଢାଶୁଣା କରିଛନ୍ତି, ବିଲାପ ଫେରତ ହେଇଛନ୍ତି, କିନ୍ତୁ କାହା କାହା ଆଚରଣ ବ୍ୟବହାର ଠିକ ନାହିଁ। ବାପା ବୁଢା ହେଲେ କାହିଁ ଦେଖିବେନି, ଭଗବାନଙ୍କୁ ମାନିବେନି, ମାଛ ମାଂସ ମଦ ଖାଇବେ, ରାତିରେ ଆସି ସ୍ତ୍ରୀକି ପିଟିବେ, ସେ ଯାଇକି କ୍ଲବରେ ଲଙ୍ଗ ଧାଇକି ନାଚିବେ, ଏଇଭଳିଆ ସଂସାର କରିବାକୁ ଚାହାନ୍ତି? ଏଟା ସୁଖର ସଂସାର ନା? କୃଷ୍ଣଙ୍କୁ ବାଦ ଦେଲେ, କୋଟିପତି ହେଲେ ସେ ସଂସାର ସୁଖର ସଂସାର ନୁହଁ। ସେ କୃଷ୍ଣଙ୍କୁ କେନ୍ଦ୍ରରେ ରଖିଲେ ସେ ଯେତେ ଗରିବ ହଉ, ସୁଦାମା ବିପ୍ର ପର୍ଯ୍ୟନ୍ତ କେତେ ଗରିବ ଥିଲା ସେ ସୁଦାମା ବିପ୍ର ନା? ଭଗବାନ କଣ ଧନୀ ଲୋକଙ୍କ ଘରକୁ ଯାଆନ୍ତି? ଖାଲି ଧନୀ ଲୋକ ବାଛି ବାଛିକି ଯିବେ ନା? ଭଗବାନ ଯାଉଛନ୍ତି ଦୁର୍ଯ୍ୟୋଧନ ଘରକୁ, ଦୁର୍ଯ୍ୟୋଧନ ତାଙ୍କୁ ନିମନ୍ତ୍ରଣ ଜଣେଇଛି ଦ୍ୱିପରେ ଖାଇବାକୁ ଆସିବା ପାଇଁ, ଭୀଷ୍ମ ଦ୍ରୋଣ ସମସ୍ତଙ୍କୁ ଇନଭାଇଟ୍ କରାହେଇଛି। ସେ ଭଗବାନ କୃଷ୍ଣ ଯାଉ ଯାଉ ତ ରାସ୍ତାରେ ବିଦୁର ଘର ପଡିଲା, ସେ ବିଦୁର ଘରକୁ ପଶିଗଲେ, ତମେ ଯାଅ କୃଷ୍ଣ ଆସୁଛନ୍ତି, କୃଷ୍ଣ ଆସୁଛନ୍ତି, ବିଦୁର ନେଇକି ଡାକୁ ତା ସ୍ତ୍ରୀକି, କୋଉଠି ତା ଆଶା ଆଶା କୃଷ୍ଣଙ୍କ ପାଇଁ କଣ ଅଛି, ଟିକେ ନେଇ ଆସ କୃଷ୍ଣଙ୍କୁ ଆପ୍ୟାୟନ କରିବା। ବିଦୁର ଘରେ କଣ ସେ ସ୍ତ୍ରୀ ପାଖରେ କିଛି କଦଳୀ ଥିଲା, ପୁରୁଣା କଦଳୀ, ସେ ଝୁଡ଼ି ନେଇ ଆସିଲା। ତ ବିଦୁର ଭଗବାନଙ୍କ ଭାବରେ ଏତେ ବିଭୋର ହେଇଯାଇଛି, ସେ କଦଳୀ ଛଡଉଛି, କଦଳୀ ଛଡେଇକି କଦଳୀଟା ପକେଇ ଦେଇଛି, ସେ କଦଳୀ ଚୋପା ଗୁଡାକ କୃଷ୍ଣଙ୍କୁ ଖାଇବାକୁ ଦେଉଛି। ଆଉ ଭକ୍ତିଚନ୍ଦ୍ର ଭଗବାନ ବି ସେଭଳିଆ, ସେ ବି କହୁନା ତାର ବିଦୁର ତୁ କଦଳୀ ପକେଇ ଭଗବାନ ଦେଉଛୁ, ସେଇ ଚୋପା ଖାଇବା ଆରମ୍ଭ କରିଦେଇଛନ୍ତି। ଆଉ ଚୋପା ଖାଇକି କେତେ ତୃପ୍ତି କରୁଛନ୍ତି, ହାକି ସୁନ୍ଦର ଭକ୍ତର ଭାବ, ଭଗବାନଙ୍କ ଭାବ କିଣିଲା। ତାପରେ ଦୁର୍ଯ୍ୟୋଧନ ଘରକୁ ଯାଇଛନ୍ତି, ଦୁର୍ଯ୍ୟୋଧନ ସେ ବସିଛନ୍ତି ଅପେକ୍ଷା କରି, କୃଷ୍ଣ ଆସ ଡେରି କାଇଁ ହଉଛି? ଆରେ ତୁମେ କୃଷ୍ଣ ଏତେ ଡେରି କରି ଆସ, ସମସ୍ତେ ଭୀଷ୍ମଦ୍ରୋଣ ଅପେକ୍ଷା କରିଛନ୍ତି। ସେ କହୁଛନ୍ତି ନା, ସେ ବିଦୁର ଘରକୁ ଯାଇଛନ୍ତି, ସେ ମତେ ଅଟକି ଦେଲା, ଟିକେ ଖାଇବାକୁ ଦେଲା। ସେ ଦୁର୍ଯ୍ୟୋଧନ ଉପହାସ କରି କହୁଛ, ବିଦୁର ସିଏ କଣ ଖାଇବାକୁ ଦେବ? ବିଦୁର ଗରିବ ଲୋକ, ମୁଁ ରାଜା କେତେ କଣ କରି ରଖିଛି, ସିଏ ଗୋଟେ କଣ ତମକୁ ଖାଇବାକୁ ଦେବ? ତା ଡେରି ହେଇଗଲା। ସେ କୃଷ୍ଣ କହୁଛି, ଆରେ ମୂର୍ଖ, ତୁ ପଚାରୁଛୁ ବିଦୁର କଣ ଖାଇବାକୁ ଦେଲା? ସେ କାଠ ଲେଖିକି କହୁଛି ଅର୍ଜୁନ କୃଷ୍ଣ, ବିଦୁର କଣ ଖାଇବାକୁ ଖୁଆଇଲା ତମକୁ? ତୁ ପଚାରୁଛୁ ବିଦୁର କଣ ଖୁଆଇଲା ମତେ? ମୁଁ କଣ ଖାଏନି, କଣ ଖୁଆଇଲା ପଚାରେନି, ମତେ କେମିତି ଭାବରେ ଖୁଆଇଲା ସେଟା ପଚାରେ। ମୋର ଖାଇବାର କିଛି ଅଭାବ ନାହିଁ, ଯେ ମତେ କଣ ବେଶୀ ରୂପା ଥାଳିରେ ଖୁଆଇବ ସେଟା ମୁଁ ଅପେକ୍ଷା କରେନି। ମୁଁ କୋଉ ଭାବରେ ଭକ୍ତି ସେଟା ଗ୍ରହଣ କରିଥାଏ ସେଟା। ଭଗବାନ ଭାବଗ୍ରାହୀ ଜନାର୍ଦ୍ଦନ ନା? ଭଗବାନ ଭାବଗ୍ରାହୀ ଜନାର୍ଦ୍ଦନ, ସିଏ କ୍ଷୀରି ପୁରୀ ରସାବଳି ଦେଇକି ସୁନା ଥାଳିରେ ଦେବ, ସେ ଖାଇବେନି, ଅନେଇବେନି କହୁଛନ୍ତି କୃଷ୍ଣ। କହୁଛନ୍ତି ମୁଁ ତ ଉଲ୍ଟେଇକି ଏମିତି ଚାହିଁଲି, କିନ୍ତୁ ମୋ ଭକ୍ତ ସେ ଶୁଦ୍ଧ ଭାବରେ ତୁଳସୀ ପତ୍ର ପାଣି ଦେବ, ସେଟା ମୁଁ ଖାଇବି, ଖାଇବି ନୁହଁ ଯେ କହୁଛନ୍ତି, କହୁଛନ୍ତି ମୋ ଭକ୍ତ ପତ୍ରରେ ଦୌଡ଼ିବି ମୁଁ ସେଟା ଖାଇବା ପାଇଁ, ମୋ ଭକ୍ତ ପାଖରେ ତୁଳସୀ ପାଣି ଦେଖିବି, ମୋ ଭକ୍ତ ବଢିଯିବ, କ୍ଷୁଦା ବଢିଯିବ। କୃଷ୍ଣଙ୍କ ଦେଖନ୍ତୁ ଭକ୍ତଙ୍କ ସାଙ୍ଗରେ କୃଷ୍ଣଙ୍କ ଭାବ କିଭଳିଆ, ଏଇ ଜଡ଼ ଜଗତରେ ଏଇ ଭାବ ରହିଛି? ଏଇଟୁକୁ ପ୍ରେମ, ଭକ୍ତ ସାଙ୍ଗରେ ଭଗବାନଙ୍କର ଭାବ, ଜଡ଼ ଜଗତରେ କଣ ମତେ କେତେ ଭଲ ଦେବୁ ଦିଏ, ମୁଁ ବୁଢା ହେଇଗଲେ ମତେ ଭଲ ଖୁଆ, ମୋ ସ୍ତ୍ରୀ ମତେ ବାହା ହେଇଛ, ଭଲ ଶାଢୀ ଦିଅ, ଅଳଙ୍କାର ଦିଅ, ଏ ଦିଅ। ସେ ସତୀ ନାରୀ ମାନେ ଭାବିବେ ସେଭଳିଆ, ସତୀ ନାରୀ ଯୋଉମାନେ ଅଛନ୍ତି, ସ୍ୱାମୀ ମୋର ପ୍ରଭୁ, ଶାଗ ଦିଅନ୍ତୁ, ଭାତ ଦିଅନ୍ତୁ, ଯାହା ଦିଅନ୍ତୁ, ସେଇ ମୋର ପ୍ରଭୁ, ତାଙ୍କୁ ନ ଦେଲେ ଆମେ ଖାଇବାନି, ତାଙ୍କ ଚରଣ ସେବା କରିବା, ସେ ଶୁଦ୍ଧ ପ୍ରେମ। ସତୀ ନାରୀ ସ୍ୱାମୀଙ୍କ ଭିତରେ ସେ ସମ୍ପର୍କ ରହିଛି, ଭଗବାନଙ୍କ ସାଙ୍ଗରେ ଜୀବରେ ସେ ସମ୍ପର୍କ ରହିଛି, ଭାବଗ୍ରହେ ଜନାର୍ଦ୍ଦନ। ଦକ୍ଷିଣ ଭାରତରେ ଗୋଟେ ବ୍ରାହ୍ମଣ ଥିଲା, ସେ ବ୍ରାହ୍ମଣ ଥିଲା ଯେ ଭଗବାନ ହଉଛନ୍ତି ଭାବଗ୍ରହେ ଜନାର୍ଦ୍ଦନ, ତାଙ୍କୁ ଭାବରେ ମନରେ ମନରେ ଯାହା ଦେବ ସେ ଗ୍ରହଣ କରିବେ, ସେ ତ ଭଲ କଥା, ତାହେଲେ ଟଙ୍କା ପଇସା କିଛି ଦରକାର ନାହିଁ, ମୋର ତ କିଛି ନାହିଁ, ଗରିବ ବ୍ରାହ୍ମଣ, ତାହେଲେ ମୁଁ ମନରେ ମନରେ ଭଗବାନଙ୍କୁ ଦେବି ସବୁଦିନ। ତ ସେ କଣ କରୁଛି, ଦିନେ ସେ ବସିକି ଧ୍ୟାନ କରୁଛି ମନରେ ମନରେ, ରସି କଣ କରୁଛି, ତା ସୁନ୍ଦର ରାଧାକୃଷ୍ଣ ବିଗ୍ରହ ଚିନ୍ତା କରୁଛି, ମୋର ଘରେ ସୁନ୍ଦର ରାଧାକୃଷ୍ଣ ବିଗ୍ରହ, ସେ ବିଗ୍ରହ ଟିକେ କିଛି ନାହିଁ। ତାପରେ ମନରେ ମନରେ ଯାଇଛି ଗଙ୍ଗା ସରସ୍ୱତୀ ଗୋଦାବରୀ ଯମୁନା, ସେ ସୁନାର କଳସୀ ଦେଇ କିଛି ପାଣି ନେଇ ଆସିଛି ମନରେ, କିଛି ନାହିଁ, ସେଠି ସୁନା କଳସୀ ନାହିଁ, କିଛି ନାହିଁ, ପାଣି ନେଇ ଆସିଛି। ଆଉ ମନରେ ମନରେ ଖୁବ ସୁନ୍ଦର ବହୁତ ରାନ୍ଧିଛି, ଚୁଲା ବନେଇଛି, ଅନ୍ନ ଡାଲି ସବ୍ଜି ଖେଚେଡ଼ି ପୁରୀ ପାଏସ ବନେଇଛି। ତ ମନେ ମନରେ ଭଗବାନଙ୍କୁ ସୁନ୍ଦର ଭାବରେ ଅଳଙ୍କାର ପିନ୍ଧେଇଛି, ତାଙ୍କୁ କପଡ଼ା ପିନ୍ଧେଇଛି, ସବୁ ସିଂହାର କରେଇଛି, ସବୁ ମନେ ମନେ କରୁଛି, କିଛି ନାହିଁ ସେଠି। ସେ କରିକି ସେ ଭୋଗ ଲଗେଇବ, ତ ବହୁତ ଚିନ୍ତା କରୁଛି ଯେ ସୁଇଟ୍ ରାଇସ୍ ମାନେ କଣ କ୍ଷୀରି, କ୍ଷୀରିଟା ଗରମ ଗରମ ଖାଇବାଟା ଭଲ ନୁହଁ, ଥଣ୍ଡା କରି ଖାଇବା ଦରକାର ନା। ସେ ଚିନ୍ତା କରୁଛି କ୍ଷୀରିଟା ଭୋଗ ଲଗେଇବି ଠାକୁରଙ୍କୁ, ତ ଗରମ ନା ଥଣ୍ଡା ଟିକେ ଟେଷ୍ଟ କରି ଦେଖେ। ତ ଦେଲେ ମନେ ମନେ ଚିନ୍ତା କରୁଛି, ମନେ ମନେ ସେ ଅଙ୍ଗୁଳି ଭର୍ତ୍ତି କରୁଛି କ୍ଷୀରି ଭିତରେ, ସେ ଅଙ୍ଗୁଳି ଭର୍ତ୍ତି କରିଛି, ତ ହଠାତ୍ ତା ଧ୍ୟାନ ଭାଙ୍ଗିଗଲା, ହାତଟା ଖୁବ ଚମକି ଲାଗିଛି, ସକ୍ ଲାଗିଲା ଲାଗିଛି, ତ ଆଖି ଖୋଲିକି ତା ଅଙ୍ଗୁଳିଟା ଏଠି ଯେତେବେଳେ ଅଙ୍ଗୁଳି ପୋଡ଼ିଯାଇଛି, ତା ଅଙ୍ଗୁଳି ପଡିଯାଇଛି, କ୍ଷୀରି ନାହିଁ କିଛି ନାହିଁ, ତା ଅଙ୍ଗୁଳି ପଡିଯାଇଛି। ଭାବଗ୍ରାହୀ ଜନାର୍ଦ୍ଦନ, ସେଇ ଭକ୍ତି ଭାବରେ ଭକ୍ତି ଯୋଉ ଭାବର ଉଦୟ ହବ କର୍ମରେ ଜ୍ଞାନରେ ଯୋଗରେ ଏ ଭାବ ନାହିଁ, ଏ ଶୁଷ୍କ, ସବୁ ଶୁଷ୍କ। ଏଇ ଭାବ କେମିତି ଆସିବ? ଯୋଉମାନେ କହିବେ ଭଗବାନ ନିରାକାର, ମୋର ହାତ ଅଛି ଗୋଡ ଅଛି ମୁଁ ଭଲ ଭୋଗ କରୁଛି, ମୁଁ ଭଗବାନଙ୍କୁ ତ ଆସିଛି, ମୋର ହାତ ଗୋଡ ଆଖି ଅଛି, ଆଉ ଭଗବାନଙ୍କର ଆଖି ଗୋଡ ହାତ କିଛି ନାହିଁ, ସେ ଅନ୍ଧ, ସେ ଚେମ୍ପା, ସେ କାଲା। ଦେଖ ଏ ଚିନ୍ତାଧାରା ଦେଖ, ଏ ଦଳ ଲୋକ ଏଇଭଳି ଆସୁଛି ନା, ସେ ନିରାକାର ଠ ଆକାର ସେ ଶୂନ୍ୟ, ମୋର ସବୁ ଅଛି। ଆରେ ମୁଁ ତାଙ୍କ ଠୁ ଆସିଛି ମାନେ ମୋର ଯାହା ଅଛି ତାଙ୍କର ସବୁ ଥିବ ନା, ତାଠାରୁ ବେଶୀ ଥିବ। ଏ ସରଳ କଥା କିନ୍ତୁ ଲୋକ ବୁଝୁନାହାନ୍ତି। ହଁ ନା, ତାଙ୍କର କିଛି ନିରାକାର ଠ ଆକାର ଶୂନ୍ୟ ଆକାର ନା, ସେ ତାଙ୍କୁ କେମିତି ଏଇ ଭାବ ତାଙ୍କୁ କୋଉଠି ଆସିବ? ଯୋଉମାନଙ୍କର ମନରେ ଧାରଣା ଆମେ ଭଗବାନ ହେଇଯିବା, ଭଗବାନ ସାଙ୍ଗେ ଲୀନ ହେଇଯିବା, ସାଙ୍ଗେ ସାଙ୍ଗେ ଏକ ହେଇଯିବା, ଏଇ ଭାବଗ୍ରାହୀ ଜନାର୍ଦ୍ଦନଙ୍କର ଭାବରେ ଏଇ ଆସିବ ନାହିଁ, ଭାବରେ ବଶବର୍ତ୍ତୀ ହେବ ନାହିଁ। ତ ଦେଖନ୍ତୁ ଭଗବାନ କେତେ କୃପାମୟ। ଦ୍ୱାଦଶ ଅଧ୍ୟାୟ ଆପଣମାନେ ପଢିବେ ଭଗବତ ଗୀତାରେ, ଭଗବତ ଗୀତାରେ କେତେ ଅଧ୍ୟାୟ ଅଛି? ଅଠର ଅଧ୍ୟାୟ। ଏ ଅଠର ଅଧ୍ୟାୟକୁ ତିନି ଭାଗରେ ବିଭକ୍ତ କରାହେଇଛି। ପ୍ରଥମ ଛଅଟା ଅଧ୍ୟାୟ କର୍ମ ଶତକ, ଶତକ ମାନେ ଛଅ, ପ୍ରଥମ ଛଅଟା କର୍ମ ଶତକ ଲେଖା ହେଇଛି। ଶେଷ ଛଅଟା ଅଧ୍ୟାୟରେ ଜ୍ଞାନ, ଜ୍ଞାନ ଶତକ ଲେଖା ହେଇଛି। ଆଉ ମଝି ଛଅଟା ଅଧ୍ୟାୟରେ ଭକ୍ତି, ମାନେ ସାତ ସପ୍ତମ ଅଧ୍ୟାୟରୁ ବାର ଅଧ୍ୟାୟ, ଏଟାକୁ ଭକ୍ତି ଶତକ କୁହାହୁଏ। ଆପଣ ଯଦି ସେଇ ଜାଗ୍ରତ ଚେତନା ବହି ସଂଗ୍ରହ କରନ୍ତି ବା ଗୀତା କୋର୍ସ ବହି ସଂଗ୍ରହ କରନ୍ତି, ଏସବୁ କଥା ସେ ଭିତରେ ସୁନ୍ଦର ଭାବେ ବର୍ଣ୍ଣନା କରାହେଇଛି। ପ୍ରଥମ ଛଅ ହେଉଛି କର୍ମ ଶତକ, ଶେଷ ଛଅ ଅଧ୍ୟାୟ ହେଉଛି ଜ୍ଞାନ ଶତକ, ଶତକ ମାନେ ଛଅ, ମଝି ଛଅ ଅଧ୍ୟାୟ ହେଉଛି ଭକ୍ତି ଶତକ। ତ ଏଇ କଥା ଭଗବାନଙ୍କୁ ଅର୍ଜୁନ ପଚାରୁଛନ୍ତି। ଦେଖନ୍ତୁ କେତେ ସୁନ୍ଦର ଭାବେ ଗୀତା ଏସବୁ ଜିନିଷ ସୁସ୍ପଷ୍ଟ କରିଦେଇଛି, କିନ୍ତୁ ତେବେ ବି ଲୋକମାନଙ୍କ ଭିତରେ ସନ୍ଦେହ ହେଉଛି, ଲୋକମାନେ ବିପଦକ୍ରମ ହେଉଛନ୍ତି କାହିଁକି ନା ଗୀତା ଭଗବତ ପଢୁନାହାନ୍ତି। ତ ଅର୍ଜୁନ ଭଗବାନଙ୍କୁ ପଚାରୁଛି, ହେ କୃଷ୍ଣ ଏବଂ ସତଯୁକ୍ତ ଯେ ଭକ୍ତାସ୍ତଂ ପର୍ଯ୍ୟପାସତେ ଯେ ଚାପି ଅକ୍ଷରମ ଅବ୍ୟକ୍ତମ ତେଷାମ କେ ଜଗବିତ୍ତମ। ହେ କୃଷ୍ଣ, ଏଇ ଜଗତ ଦୁଇ ପ୍ରକାର ସାଧକ ଆମେ ଦେଖିପାରୁଛେ, କି ରକମ ନା ଦଳେ ରହିଛନ୍ତି ସତତ ଯୁକ୍ତ ହେଇକି ଆପଣଙ୍କର ଭକ୍ତ, ଆପଣଙ୍କ ପ୍ରତି ଯୁକ୍ତ ହେଇକି ଆପଣଙ୍କର ଉପାସନା କରୁଛି, ଠିକ ଅଛି। ଆଉ ଦଳେ ରହିଛନ୍ତି ଯେ ଚାପି ଅକ୍ଷରମ ଅବ୍ୟକ୍ତମ ପର୍ଯ୍ୟପାସତେ, ସେ ନିରାକାର ଅବ୍ୟକ୍ତ ନିରଞ୍ଜନ ବ୍ରହ୍ମର ଉପାସନା କରୁଛନ୍ତି, ତେଷାମ କେ ଜଗବିତ୍ତମ, ଏଇ ଦୁଇ ଜଣଙ୍କ ମଧ୍ୟରେ କେ ଶ୍ରେଷ୍ଠ? ଆପଣ ଜାଣିବାକୁ ଚାହାନ୍ତି କିଏ ଶ୍ରେଷ୍ଠ, କାହାର ମଧ୍ୟ ଶ୍ରେଷ୍ଠ କଥା ପଚାରୁଛନ୍ତି ଅର୍ଜୁନ? ଏଠି ଅର୍ଜୁନ ପଚାରୁଛନ୍ତି ଏଇ ଦୁଇ ଜଣଙ୍କ ମଧ୍ୟରେ କିଏ ଶ୍ରେଷ୍ଠ, କୋଉ ଦୁଇ ଜଣଙ୍କ ଭିତରେ? ଯେଉଁମାନେ ଆପଣଙ୍କ ସାକାର ଉପାସନା କରିବେ ଭକ୍ତ, ଏବଂ ଯେଉଁମାନେ ନିରାକାର, ଏଇ ଦୁଇ ଜଣଙ୍କ କିଏ ଶ୍ରେଷ୍ଠ? ତ ଭଗବାନ କଣ କହୁଛନ୍ତି, କହୁଛନ୍ତି ମୟାବଶ୍ୟ ମନ ଯେ ବା ନିତ୍ୟଯୁକ୍ତ ଉପାସତେ, ମୋଠି ମନକୁ ଆବିଷ୍ଟ କରିକି, ମୋଠି ମାନେ କାହାଠି, ମୁଁ ଯୋଉ ତମ ସାମ୍ନାରେ ଛିଡା ହେଇଛି କୃଷ୍ଣଠି, ମୋଠି ମନକୁ ଆବିଷ୍ଟ କରି ଯେ ଉପାସନା କରୁଛି, ଶ୍ରଦ୍ଧା ସେମ ଯୁକ୍ତ ତ ମା ମତା, ଶ୍ରଦ୍ଧା ସହକାରେ ମୋର କିଛି ଯୁକ୍ତ ହେଇଛି ସେ ହେଉଛି ଶ୍ରେଷ୍ଠ, ଏଇଠି ହେଉଛି ମୋର ମତ। ଆଉ ଯେଉଁ ନିରାକାର ବ୍ରହ୍ମର ଉପାସନା କରନ୍ତି ତାଙ୍କର ଗତି କଣ ହବ? କୃଷ୍ଣ କହୁଛନ୍ତି ପ୍ରାପ୍ତି ମାନେ ସେମାନେ ମତେ ପାଇବେ, ପାଇବେନି କାରଣ ସେମାନେ ପାଇବେ, କିନ୍ତୁ ସେଇ ରାସ୍ତାଟି ହେଉଛି କ୍ଲେଶାଧିକ ତର କେଶମ, ବହୁତ କଷ୍ଟ, ଅବ୍ୟକ୍ତା ହେଇ ଗତିରେ ଦୁଃଖମ, ସେ ଗତି ହେଉଛି ବହୁତ ଦୁଃଖ। ସେଥିପାଇଁ କୃଷ୍ଣ କହୁଛନ୍ତି ଯେ କଣ କରିବା ଉଚିତ, ସମସ୍ତ କର୍ମ ମତେ ଅର୍ପଣ କର, ଅର୍ପଣ କରିକି ଅନନ୍ୟ ଏବ ଯୋଗନ ଧ୍ୟାନ ମା ଉପାସତେ, ଅନନ୍ୟ ଅନନ୍ୟ ଭାବେ, ଅନ୍ୟ କାହାଠି ମନ ନ ଦେଇକି, କୌଣସି ଏ ଦେବାଦେବୀ ସେ ଦେବାଦେବୀ ଭୂତ ପ୍ରେତ ଇଏ ଅମୁକ ତମୁକ କିଛି ନ କରି, ଅନନ୍ୟ ମାନେ ନ ଅନ୍ୟ, ଅନ୍ୟ କେହି ନାହାନ୍ତି, ଅନନ୍ୟ ଚିନ୍ତାନ୍ତ ମାଂ ଯେ ଜନ ପର୍ଯ୍ୟପାସତେ ତେଷାଂ ନିତ୍ୟାଭିଯୁକ୍ତାନ ଯୋଗକ୍ଷମ ଧାମ। କୃଷ୍ଣ କହୁଛନ୍ତି ଅନନ୍ୟ ଭାବରେ ଯେ ମୋର ଉପରେ ଆଶ୍ରୟ କରିକି ମୋର ଉପାସନା କରିବ, ମୁଁ ତାର ଯାହା ନାହିଁ ସେଟା ଦେବି, ଆଉ ଯାହା ଅଛି ତାର ସୁରକ୍ଷା କରିବି, ତାର ଯାହା ଅଛି ଗାର୍ଡ ଦେବି। ଭଗବାନ ଦେଖନ୍ତୁ କହୁଛି ଅନନ୍ୟ, ତ ଅନନ୍ୟ ନା ଏବ ଯୋଗ ନା ଧ୍ୟାନ ତମା ଉପାସତେ, କିଛି ଚିନ୍ତା ନ କରିକି କେବଳ ମୋର ଚିନ୍ତା କରିବ, ତାହେଲେ କଣ କରିବି, ତା ତେଷାମ ଅହମ୍ ସମୁଧର୍ତ୍ତା ମୂର୍ତ୍ତି ସଂସାର ସାଗର,
ମୁଁ ଏଇ ସଂସାର ସାଗରରୁ ଅତିରେଖ ସହଜରେ ତାଙ୍କୁ ଉଦ୍ଧାର କରିବି। ତ କୃଷ୍ଣ କହିଲେ କିଛି ଚିନ୍ତା ନକରି ମୋର ଚିନ୍ତା କର 24 ଘଣ୍ଟା, ତାହେଲେ ସେ ମୋର ଭକ୍ତ ହବ। ଆପଣ ମାନଙ୍କ ଭିତରୁ କୋଉ କୋଉ ମାନେ ରେଡି ଅଛନ୍ତି 24 ଘଣ୍ଟା ପାରିବେ କୃଷ୍ଣ ଚିନ୍ତା କରିପାରିବେ? 24 ଘଣ୍ଟା ହାତଟା ଉଠିବାକୁ ତ ଖୁସ ହବ, 24 ଘଣ୍ଟା ଚିନ୍ତା କରିବେ, ଗୋଟେ ଜପ ମାଳା କରିବେ, ଗୋଟେ ମାଳା ଜପ ଆମେ କୃଷ୍ଣ ଧ୍ୟାନ କରିପାରୁନୁ, ମନ ପରେ ନାଇଁ କୁଆଡେ ପଳାଉଛି ପଳୁଛି ନା, ସେଥିରେ ଜପ କରୁଛନ୍ତି ମନେ ରହେ, ଜପରେ ମନେ ରହେ ନା କୁଆଡେ ନାଇଁ କୁଆଡେ ପଳାଏ ମନ। ଆଉ 24 ଘଣ୍ଟା କିଏ ମନେ ରଖିବ ଭାଇ କୃଷ୍ଣଙ୍କୁ, ଏତେ ସହଜ? ହଁ ବହୁ ମୁସ୍କିଲ। ହଁ ଯେତେ ଦେବାଦେବୀ ଅଛନ୍ତି ଦେଖନ୍ତୁ, ତାକୁ ଭଗବାନ କହୁଛନ୍ତି ଯୋଉମାନେ ଦେବାଦେବୀଙ୍କୁ କିଛି କାମନା ବାସନା କରିକି ଉପାସନା କରୁଛନ୍ତି ସେମାନେ ମୂର୍ଖ। ଭଗବାନ କୃଷ୍ଣଙ୍କର କଥା, ମୋ ଉପରେ ରାଗିବେ ନା ଆପଣ, ସେ କୃଷ୍ଣ କହୁଛନ୍ତି ଯେ ଅନ୍ତବତୁ ଫଲଂ ତେସଂ ତତ୍ ଭବତଂ ଅଳ୍ପ ମେଧସାଂ, ସେମାନେ ମୂର୍ଖ। କାହିଁକି ତା ଦେବାଦେବୀ ମାନଙ୍କୁ ପୂଜା କରିକି ଧନମ ଦେହି ଜନମ ଦେହି ଯଶମ ଦେହି ଚାହୁଁଛନ୍ତି, କିନ୍ତୁ ଏଗୁଡ଼ିକ ଅନିଚ୍ଛ, ସେଥିପାଇଁ ସେମାନେ ମୂର୍ଖ କହୁଛନ୍ତି। କିନ୍ତୁ ଦେବାଦେବୀ ମାନଙ୍କୁ କିଛି ପାଇବା ଆଶାରେ ପୂଜା କରିବାଟା ମୂର୍ଖ ନୁହେଁ, ସେଥିପାଇଁ ଆମେ ପୂଜା କରିବା ଦରକାର ନାହିଁ। କିନ୍ତୁ ତାଙ୍କ ପାଖରେ ପ୍ରାର୍ଥନା କରିବା, ହେ ଦେବାଦେବୀ ମାନେ ଯିଏ ଯାହାକୁ ଯେଉଁଠି ପୂଜା କରେ, ହେ ମଙ୍ଗଳା, ହେ କାଳୀ, ହେ ଶିବ, ହେ ଦୁର୍ଗା, ଆପଣ କୃପା କରନ୍ତୁ, ଆପଣଙ୍କ କୃପାରୁ ମୁଁ ଯେମିତି କୃଷ୍ଣଙ୍କ ଚରଣରେ ଅହେତୁକି ଭକ୍ତି ଲାଭ କରିପାରେ। ଗୋପୀମାନେ କାତ୍ୟାୟନରେ ପୂଜା କରିଥିଲେ, ସେଇ ଉଦ୍ଦେଶ୍ୟରେ ଆପଣ ପୂଜା କରିପାରନ୍ତି। ହଁ କିନ୍ତୁ ସେଇ ଉଦ୍ଦେଶ୍ୟରେ ତାହେଲେ ସେଇ ଉଦ୍ଦେଶ୍ୟ ତାହେଲେ ଆସିଯିବ ଆମର ଲୋକମାନଙ୍କର ଶିବ ମନ୍ଦିରରେ, କାଳୀ ମନ୍ଦିରରେ, ଦୁର୍ଗା ମନ୍ଦିରରେ ଲମ୍ବା ଲାଇନ୍ ପଡ଼ିଛି ନଡ଼ିଆ ଭାଙ୍ଗିବା ପାଇଁ, ବାନା ବାନ୍ଧିବେ କାହିଁକି? ସେ ଶିବଙ୍କ ଭକ୍ତ ବୋଲି, କାଳୀଙ୍କ ଭକ୍ତ ବୋଲି, ନା 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 ପାଇବେ ବୋଲି, କିଛି ପାଇବା ନହେଲେ ଲମ୍ବା ଲାଇନ୍ ପଡ଼ିଥାନ୍ତା ନାଇଁ, ବତି ଲଗେଇବାର ଲୋକ ନଥାନ୍ତେ? ଆପଣ ଟେଷ୍ଟ କରି ଦେଖନ୍ତୁ, ବତି ଜଳିବାର ଲୋକ ରହିବେନି, ସେଇ ପାଇବେ ବୋଲି ସେ ଦୌଡ଼ୁଛନ୍ତି ମନ୍ଦିରକୁ। ସେ ପାଇବା ପାଇଁ ଦୌଡ଼ିବାଟା ଭଗବାନ କହିଛନ୍ତି, ତେଣୁ ଦେବାଦେବୀଙ୍କୁ ପୂଜା କର ତାହେଲେ ପାଇବ କିଛି, ପ୍ରାଥମିକ ସ୍ତରରେ ସେ କହିଛନ୍ତି କଥା, ଗୀତାରେ ବି କହିଛନ୍ତି, ଯିଏ ଯୋଉ ଦେବାଦେବୀଙ୍କୁ ଭଲ ପାଏ ତା ହୃଦୟରେ ତା ପ୍ରତି ମୁଁ ଶ୍ରଦ୍ଧା ଦେବି, ତେବେ ଦେବାଦେବୀଙ୍କୁ ପୂଜା କର, ପୂଜା କଲେ କିଛି ପାଇବ, ସେ ଗୋଟେ ସ୍ତରର ଶିକ୍ଷା। ତାପରେ କୃଷ୍ଣ କହୁଛନ୍ତି ହେ ତମେ କାହିଁକି ମୂର୍ଖ ଭଳିଆ କାମ କରିଦେଇଯିବ, ତମେ ପାଇଲେ ତ ଅନିଚ୍ଛ, ବରଂ ସେ ମୋର ପୂଜା କରିଲେ ତମକୁ ବନ୍ଧନରୁ ମୁକ୍ତ କରିବି। ତ ବର୍ତ୍ତମାନ କଥା ହଉଛି, ଯେତେବେଳେ ଗୃହସ୍ଥ ଭକ୍ତମାନେ ଏତେ ଦିନ ଧରି ପୂଜା କରି ଆସୁଛନ୍ତି, ଆଜି କଣ ସମସ୍ତେ ଫୋପାଡ଼ି ଦେବେ ନଦୀରେ ନାଇଁ କି? ଠିକ କଥା ଆସିବ, କୃଷ୍ଣଙ୍କ ପ୍ରତି ଯଦି ନିଶା ଆସିନି ଯେପର୍ଯ୍ୟନ୍ତ, ସେଥିପାଇଁ ନିର୍ଦ୍ଦେଶ ଦିଆହଉଛି ଯେ କୃଷ୍ଣ ପରମେଶ୍ୱର ଭଗବାନ ବୋଲି ତାଙ୍କୁ ଉପରେ ରଖା ହବ, ତାଙ୍କ ଚରଣ ତଳେ ସମସ୍ତ ଦେବାଦେବୀ ରଖିପାରନ୍ତି ଆପଣ। ଆଉ ଦେବାଦେବୀଙ୍କୁ ଡାଇରେକ୍ଟଲି କିଛି ନିବେଦନ କରିବାଟା ଠିକ ନୁହଁ, ଭଗବାନ ଜଗନ୍ନାଥଙ୍କୁ ଭୋଗ ନିବେଦନ କରିକି ତାପରେ ଦେବାଦେବୀଙ୍କୁ ଦେବେ, ଯେମିତି ପୁରୀରେ ଜଗନ୍ନାଥଙ୍କୁ ଦେଖିକି ବିମଳକୁ ଦିଆହଉଛି, ଲୋକନାଥଙ୍କୁ ନିବେଦନ କରାହଉଛି, ସେ ପ୍ରସାଦ ଆମେ ସମସ୍ତେ ପାଉଛେ, କିଛି ଅସୁବିଧା ନାହିଁ। ଦେବାଦେବୀ ମାନେ ଖୁସି ହେବେ, ବିମଳା ଖୁସି ହେଉଛନ୍ତି, ଶିବ ଖୁସି ହେଉଛନ୍ତି, ଆରେ ଜଗନ୍ନାଥ ପ୍ରସାଦ ତା, କିନ୍ତୁ ଆମେ ଯଦି ଅଲଗା କରିଦେବା ସେ ଖୁସି ହେବେନି, କିନ୍ତୁ ଅଲଗା କରି ଦେଉଛନ୍ତି ଲୋକମାନେ କାହିଁକି ନା, ଜଗନ୍ନାଥ ତ ମାଛ ମାଛ ଭୋଗ ଲଗେଇ ହେବନି, ମୋର ଇଚ୍ଛାଟା ଯଦି ମାଛ ଝୋଳ ଖାଏ, ମାଂସ ଝୋଳ ଖାଏ, ତାହେଲେ କେମିତିକା ଖାଇବି? ସେ ମା କାଳୀ ତମକୁ ମୁଁ ଅଲଗା କରି ଭୋଗ ଲଗାଉଛି, ସେ ମା କାଳୀଙ୍କ ପାଇଁ ଯେତେ ନୁହଁ, ମୋ ଝିଅ ପାଇଁ ସେତେଟା ବେଶୀ, ମୁଁ କାଳୀଙ୍କ ଶରଣ କେତେ ବେଶୀ, ମୋ ଝିଅର ଶରଣ କେତେ ବେଶୀ, କାହାର ପୂଜା କଲେ ମୁଁ ମାଛ ମାଛ ଖାଇପାରିବି, କୋଉ ଠାକୁରଙ୍କ ପୂଜା କଲେ ସେଇ ଠାକୁରଙ୍କ ସହ ଯିବି, ଏଇଠି ହେଲା ଅସଲ ପ୍ରଶ୍ନ, ଏଠି ଅସଲ କଥା। ଆତ୍ମକୁଶଳ ସର୍ବସିଦ୍ଧି ପରା, ଆତ୍ମା ଚାହୁଁଛି ଆମର, ଆତ୍ମକୁ କଷ୍ଟ ଦେଲେ ହବ ହେଲେ କହନ୍ତି ନା ଓଡ଼ିଶାରେ, ଆତ୍ମକୁ କଷ୍ଟ ଦେଲେ ଆତ୍ମା ଚାହୁଁଛି ମାଛ ଖାଇବାକୁ, ଆରେ ଆତ୍ମା ଚାହୁଁଛି ନା ଜୁହାଟା ଖାଉଛି, ଏ ଜୁହା ଚାହୁଁ, ଆତ୍ମା ଚାହେଁ ଜଗନ୍ନାଥ ପ୍ରସାଦ, ଆତ୍ମା ମାଛ ମାଛ ଚାହେଁନି, ଆତ୍ମା ଚାହେଁ ଜଗନ୍ନାଥ ପ୍ରସାଦ। ସେ ଯାଇ ହଉ ଯେଉଁଟା କହୁଥିଲି ଯେ 24 ଘଣ୍ଟା ଭଗବାନଙ୍କ ସ୍ମରଣ କରା ଆମମାନଙ୍କ ପକ୍ଷେ ଅନ୍ତ ପକ୍ଷେ ସମ୍ଭବ ନୁହଁ, ସେଇ ତାହେଲେ ଭଗବାନଙ୍କ କହିବେ ହେ ତମେ 24 ଘଣ୍ଟା ମୋତେ ସ୍ମରଣ କରିବ ହଟ, ତମେ କେହି ମୋର ଭକ୍ତ ନୁହଁ, ଭଗବାନ ଏତେ କୃପାମୟ, ସେ ଜାଣନ୍ତି ଯେ ଆମେ ପାରିବାନି 24 ଘଣ୍ଟା ଧ୍ୟାନ କରିପାରିବାନି ଏଇ ସ୍ତରରେ, ସେଥିପାଇଁ ସେ କହୁଛନ୍ତି ଯେ ଅଥ ଚିତ୍ତମ ସମାଧାତମ ନ ଶକ୍ନସି ମୈସ୍ଥିରମ, ହେ ଜୀବ ତମେ ଯଦି ମନେ କରୁଛ ଯେ 24 ଘଣ୍ଟା ମୋ ଠାରେ ମନକୁ ସ୍ଥିର କରିପାରିବ ନାହିଁ, ଅଥ ଚିତ୍ତମ ସମାଧାତମ ନ ଶକ୍ନସି, ସେ କ୍ଷମତା ତମର ନାହିଁ, ତାହେଲେ କଣ କରିବା ଉଚିତ ନା ଅଭ୍ୟାସ ନ
ଅଭ୍ୟାସ ଯୋଗାୟତ ତ ମାମ ଇଚ୍ଛାପ୍ତୁମ ଧନଞ୍ଜୟ ହେ ଧନଞ୍ଜୟ ତମେ ଇସ୍କନରେ ଜଏନ କର ଫେରି ଅଭ୍ୟାସ କର ତିନିଟା ବେଳେ ଉଠ ହଁ ଚାରିଟା ନିୟମ ପାଳନ କର ନିରାମିଷ ଖାଇବ ତାପରେ ଅବୈଧ ନାରିଶ୍ରମ କରିବନି ଜୁଆ ଖେଳିବନି ପାନ ବିଡ଼ି ସିଗାରେଟ୍ ନେଶା ଖାଇବନି ସେ ଅଭ୍ୟାସ କର ଠିକ ଅଛି କେତେ ଜଣ ଆପଣଙ୍କ ଭିତରେ ଇସ୍କନରେ ଜଏନ କରିବେ ଏସବୁ ଅଭ୍ୟାସ କରିବା ପାଇଁକି ମାଛ ମାଂସ କିଛି ଖାଇବେନି ଜୁଆ ଖେଳିବେନି ଚାରିଟା ନିୟମ ପାଳନ କରିବେ ଚିନ୍ତା ଇସ୍କନରେ ଜଏନ ନ କରିଲେ ଘରେ ରହିଲେ ବି ଚାରିଟା ନିୟମ ପାଳନ କରିପାରିବେ ହଁ ଖୁବ ଭଲ ଅନେକ କରିବେ ଏ ଚାରିଟା ଯାହା ମାନେ ହାତ ଦେଲେ ଏ ଚାରିଟା ନିୟମ ପାଳନ କରିବେ ହଁ କିନ୍ତୁ ଅନେକ ଆସନ୍ତି ପାରିବେନି ପାରିବେ ହଠାତ୍ ମାଛ ମାଂସ ଖାଉଛନ୍ତି ବନ୍ଦ କରିଦେବେ ଏକଦିନ ନ କରିପାରନ୍ତି ଠିକ ନିଶ୍ଚା ନାହିଁ ଆମେ ସ୍କୁଲରେ ବଦଳ ଛାତ୍ରମାନେ ଖାଇବାକୁ ଚାହାନ୍ତି କିନ୍ତୁ ବାପା ମା ମାନେ ଘରେ ରାନ୍ଧିବେନି ଅଲଗା ଅନେକ ଅସୁବିଧା ଅଛି ହଁ ଏ ନିୟମ ପାଳନ କରିପାରୁନାହାନ୍ତି କାହାର ଏତେ ବିଜନେସ୍ ଅଛି ସେ ମାଛ ବିଜନେସ୍ କରୁଛି ସେ କ'ଣ କରିବ ହଁ ଭଗବାନ ଏତେ କୃପା ମୁଁ ଏସବୁ କହୁଛି ନା ତାର କୌଣସି ଅସୁବିଧା ନାହିଁ ତୁ ଚାରିଟା ନିୟମ ପାଳନ ନ କରିପାରିଲେ ବି ତୁ ଅଭ୍ୟାସ ପ୍ରତି ଅସମର୍ଥ ଅଛି ତୁ ଯଦି ଅଭ୍ୟାସ ନ କରିପାରିବୁ ମତ କର୍ମ ପରମ ଭବ ତାହେଲେ ତୁ ମୋ ମନ୍ଦିରକୁ ଆସେ ମୋ ମନ୍ଦିର ଆସିକି ମୋ ଉଦ୍ଦେଶ୍ୟରେ ତୁ କିଛି କର୍ମ କରେ ମୋର ମନ୍ଦିର ମାର୍ଜନା କରେ ହଁ ମୋ ପାଇଁ ଫୁଲ ତୋଳିକି ନେଇ ଆସେ ମତ କର୍ମ ପରମ ଭବ ମଦାର୍ଥ ମତ କର୍ମାଣି କୁର୍ବନ୍ ସିଦ୍ଧି ମବାପସତି ତୁ ମୋ ପାଇଁ କର୍ମ କରୁ 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 ତୋ ଚିତ୍ତ ଶୁଦ୍ଧି ହେଇଯିବ ତୁ ତା ବୋଲି ଏକ ମନେ ଦେବ କୃଷ୍ଣ ତ କହିଛନ୍ତି ଓ ଯଦି ମାଛ ମାଛ ନ ଛାଡ଼ି ପାରିବ ତାହେଲେ ଏଇ ପନ୍ଥଟା ଗ୍ରହଣ କର ତାହେଲେ ଭଲ ହେଇତେ ହେଲା ଆମକୁ ଚାରିଟା ନିୟମ ପାଳନ କରିବା ଦରକାର ନାହିଁ ଆମେ ଯେ ମନ୍ଦିରରେ ସେବା କରି ଆସିବୁ ତୁ ସେଇ ଉଦ୍ଦେଶ୍ୟରେ କୃଷ୍ଣ କହିନାହାନ୍ତି କୃଷ୍ଣ କହିଛନ୍ତି ତମେ ନ ପାରିବ ଅନ୍ତତଃ ତମ ମନ୍ଦିରକୁ ଆସି ସେବା କର ସେବା କରୁ 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 ଆସ୍ତେ ଆସ୍ତେ ତମ ଚିତ୍ତ ଶୁଦ୍ଧି ହେଇଯିବ ତୁମେ ଏଇ ନିୟମଟା ପାଳନ କରିବା ସୁବିଧା ହବ ଏବେ ଯୋଉ କଷ୍ଟ ହେଉଛି ତମର ଏଇ କଷ୍ଟ ହବନି କିନ୍ତୁ କିଏ କହିବ ହଁ ତ ଆପଣ ମାନେ ଆସୁଛନ୍ତି ଘରେ ଆପଣଙ୍କ ସ୍ତ୍ରୀ ଖୁବ୍ ରାଗିବ ଆରେ ସେ କଣ ସବୁବେଳେ ସାରାଦିନ ହରେ କୃଷ୍ଣ ମନ୍ଦିରକୁ ପଳିଯାଉଛି ଘରେ କାମ ନାହିଁ ଧନ୍ଦା ନାହିଁ କଣ କହିବ ଖାଲି ହରେ କୃଷ୍ଣ ମନ୍ଦିରକୁ ଦୌଡ଼ୁଛି ଏମିତି କହନ୍ତି ନା କହନ୍ତି କାହା ସ୍ତ୍ରୀ ମାନେ ଏମିତି ବହୁତ ଘରେ ସ୍ତ୍ରୀ ମାନେ ଅଛନ୍ତି ହଁ ସେ ଘର ଧନ୍ଦା ଦେଖିବ ନା ହରେ କୃଷ୍ଣ ମନ୍ଦିର ଯାଇ କରୁଛି କୃଷ୍ଣ ଜାଣନ୍ତି ଏଇଭଳିଆ ଘରେ ଲୋକମାନେ ହଇରାଣ କରିବେ ତାଙ୍କ ପାଇଁ କଣ କରାଯିବ କୃଷ୍ଣ କହୁଛନ୍ତି ଅର୍ଥ ଏତେ ସତ୍ୟ ତୁ ଯଦି ମୋ ମନ୍ଦିରକୁ ଆସିକି କିଛି ମୋ ପାଇଁ କର୍ମ ନ କରିପାରିବୁ ତାହେଲେ ତତେ ଆଉ ଗୋଟେ ଉପାୟ ଦଉଛି ତୁ କଣ କରିବୁ ପ୍ରଥମେ କୃଷ୍ଣ କଣ କହିଲେ କରିବା ପାଇଁ କଣ କରିବା ଦରକାର ସର୍ବପ୍ରଥମେ କଣ କହିଛନ୍ତି ସର୍ବପ୍ରଥମେ କଣ କରିବା କହିଥିଲେ ଚବିଶ ଘଣ୍ଟା ମନେ ପକେଇବ ଚବିଶ ଘଣ୍ଟା ମନ ସେ ଚବିଶ ଘଣ୍ଟା ମୋ କଥା ମନେ ନ ପକେଇବ ତାହେଲେ କଣ କରିବ ହଁ ଚାରିଟା ନିୟମ ପାଳନ କରିକି ରହିବ ବା ଇସ୍କନରେ ଜଏନ କରିବ ଭୋର ତିନିଟାରୁ ଉଠିବ ଆଉ ଯୋଉମାନେ ଏଇଟା କରିପାରିବେନି ସେମାନେ କଣ କରିବେ ମନ୍ଦିର ମୋ ଉଦ୍ଦେଶ୍ୟ କିଛି କର୍ମ କରିବେ ସେ ମନ୍ଦିର ଆସିକି ମୋ ଉଦ୍ଦେଶ୍ୟ କର୍ମ ନ କରିପାରିବେ ତାଙ୍କ ପାଇଁ କଣ ଭଗବାନ କହୁଛନ୍ତି କର୍ତ୍ତୁମ ମତ ଯୋଗ ମାଶ୍ରିତମ ସେ ମନ୍ଦିର ଯାଇପାରିବନି ଠିକ ଅଛି ତମେ ଯାହା କର୍ମ କରୁଛ ବିଜନେସ୍ କରୁଛ ଚାକିରି କରୁଛ ତାହେଲେ ଏ କର୍ମ ଫଳରୁ କିଛି ତମେ ମନ୍ଦିରକୁ ଦାନ କର ଯୋଉ ତମର ଦାନ ଯାଇକି ସେ କୃଷ୍ଣଙ୍କ ନାମ ପ୍ରଚାରରେ ବ୍ୟବହାର ହବ ତାହେଲେ କଣ ହବ ତମର କଠୋର ପରିଶ୍ରମ ଯୋଉ ଧନ ଉପାର୍ଜନ କରିଛ ଯଦି ଶହେ ଟଙ୍କା ବୋଲି ଦଶ ଟଙ୍କା ମନ୍ଦିରକୁ ଦେବ ତାହେଲେ ସେଟା ତ୍ୟାଗ ଭାବ ଆରମ୍ଭ ହେଲା ତ୍ୟାଗ ହଁ ଏଟା ଅସଲ ତ୍ୟାଗ ଦଶ ଟଙ୍କା ମୁଁ ଦେଇଦେବି ସେମାନେ ଦଶ ଟଙ୍କା ମନ୍ଦିର ଦେଇ କଲେ ଲାଭ ଅଛି ମୁଁ ମୋ ପୁଅ ପାଇଁ ଗୋଟେ ସାର୍ଟ କିଣିବି ତାର ପେନ୍ କିଣିବି ଖାତା କିଣିବି କଲମ କିଣିବି କିନ୍ତୁ କୃଷ୍ଣ ଅନ୍ତତ ପକ୍ଷେ ତୁମେ ଯାହା ଉପାର୍ଜନ କରିବ ତାର କିଛିଟା ଅଂଶ ମନ୍ଦିରକୁ ଦିଅ ତାହେଲେ ମୋ ପ୍ରତି ତମର କିଛି ତ୍ୟାଗ ଭାବ ଆସିଲା ଏ ଯୋଉ ଦିନ ମୋ ପ୍ରତି ତମର କିଛି ତ୍ୟାଗ ଭାବ ଆସିବ ତ ଆସ୍ତେ ଆସ୍ତେ ଏ ଶ୍ଳୋକ ପ୍ରୟୋଜନ କାମ କରିବ ତମ ଭିତରେ ହଁ ଶ୍ଳୋକ ପ୍ରୟୋଜନ କାମ କରିବ ତାପରେ ମନ୍ଦିରକୁ ଆସିବା ଆରମ୍ଭ କରିବ ତାପରେ ଚାରିଟା ନିୟମ ପାଳନ କରିବାକୁ ଇଚ୍ଛା ହବ ତାପରେ ସେବା କରିବ କରି 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 କେମିତି ସମୟ ଆସିଯିବ ସେ ଚବିଶ ଘଣ୍ଟା ଖାଲି ମୋର ପାଇଁ ତମ ଚିନ୍ତା ହେଇଥିବ କେମିତି କୃଷ୍ଣଙ୍କ ପାଇଁ ପ୍ରଚାର କରିବି କୃଷ୍ଣଙ୍କ ପାଇଁ ରାନ୍ଧିବି କୃଷ୍ଣଙ୍କ କଥା ପ୍ରଚାର କରିବି କୃଷ୍ଣ ଯେତେବେଳେ କହୁଛନ୍ତି ମୋ କଥା ଚବିଶ ଘଣ୍ଟା ଚିନ୍ତା କର ତା ମାନେ ନୁହଁ ଯେ ଖାଇବା ପିଇବା ବନ୍ଦ କରି ଖାଲି ବସିଥା ଚିନ୍ତା କର ନା ନା ତା ନୁହଁ ତମର ସମସ୍ତ କାର୍ଯ୍ୟକ୍ରମ ଏମିତିକା ସାଇଜ କର ସେ ସମସ୍ତ କୃଷ୍ଣଙ୍କ ଉଦ୍ଦେଶ୍ୟ ନିବେଦିତ ହବ ମୁଁ ଘର ବନେଇବି କଠୋର ପରିଶ୍ରମ କର ଟଙ୍କା ଇନକମ କର କିନ୍ତୁ ମୁଁ ଦୁଇ ତାଲା ଘର ବନେଇବି ମୋ ଘର ବିଲ୍ଡିଂରେ ସୁନ୍ଦର ଘର ହବ କୃଷ୍ଣଙ୍କ ପାଇଁ ବର୍ତ୍ତମାନ ଆମର ସେଭଳିଆ ହଉଛି ଆମେ ଗୋଟେ ଭଲ ଘର ବନାଉଛେ ମୁଁ ବଡ ଭକ୍ତ କୃଷ୍ଣଙ୍କ ପାଇଁ କଣ କରାହେଇଛି ଠାକୁରଙ୍କ ପାଇଁ ଗୋଟେ କ୍ୟାବିନ୍ କରିଦେଇଛେ ସେଲ୍ଫ ଭିତରେ ଗୋଟେ ସେଲ୍ଫ ଭିତରେ କୃଷ୍ଣ ଫଟୋ ରଖିଦେଇଛେ ମୁଁ ବଡ କୃଷ୍ଣ ଭକ୍ତ ଭଗବାନଙ୍କ ଭକ୍ତ ଆଉ କଣ କହୁଛେ ଗୋଟେ ବ୍ରାହ୍ମଣ ରଖିଦେଇଛେ ସେ ଆସିକି ନବା ତ ଚିନି ଭୋଗ ଲଗେଇଦେବ ସେ ଚିନିକି ସାରା ଦିନ ପିମ୍ପୁଡି ଖାଉଛନ୍ତି
ମୁଁ ପୁଅ ଝିଅଙ୍କୁ ନେଇକି ଭଲ ମାଗୁରୁ ମାଛ ଝୋଳ ଖାଉଛି ଏଠି ବସିକି। ମୁଁ ବଡ କୃଷ୍ଣ ଭକ୍ତ, ଆରେ ଆମ କଣ ଭକ୍ତ ନୁହଁ ନା କଣ, ଆମ ଘରେ କଣ ଠାକୁର ଅଛନ୍ତି, ଏମିତି ଆମେ କରୁଛେ ନା ଏଇଟା ହବନି। ଭଗବାନ କୃଷ୍ଣଙ୍କ ପାଇଁ ଭଲ ଘର ହବ, ଭଲ ଜିନିଷ ଆମେ ଦେଖିଲେ ଆମେ ଯାହା କିଛି ରାସ୍ତାରେ ଭଲ ଜିନିଷ ହେ ସେ ସୁନ୍ଦର ରସଗୋଲା ଆମ ଝିଅ ପାଇଁ ନେଇଯାଏ, ମୋ ପୁଅ ପାଇଁ ନେଇଯାଏ, ଏମିତି ମନ ହଉଛି ନା ହଉଛି ନା। ଠିକ ଯୋଉଦିନ ଆମ ମନରେ ଏଭଳିଆ ଭାଇ କେତେ ସୁନ୍ଦର ଜିନିଷ ଗୋଲାପ ଫୁଲ ମୁଁ ଏଟା କୃଷ୍ଣଙ୍କ ପାଇଁ ନେଇଯାଏ, କେତେ ଗୋଟେ ଭଲ ଜିନିଷ ଭଗବାନ ଠାକୁରଙ୍କ ପାଇଁ ନେଇଯାଏ। ଏଭଳିଆ ବହୁ ଗୃହସ୍ଥ ରହିଛନ୍ତି, ତାଙ୍କ ଜୀବନ ଏଇଭଳିଆ ପରିବର୍ତ୍ତନ ହେଇଯାଇଛି, ଯାହା ଦେଖିଲେ ତାଙ୍କ ଚିନ୍ତା ଯାହା ଭଲ ଜିନିଷ ଦେଖିବେ, କପଡା ଦେଖିବେ, ଫୁଲ ଦେଖିବେ, ଖାଇବାର ଜିନିଷ ଦେଖିବେ, ତୀର୍ଥଯାତ୍ରାକୁ ଯିବେ କେମିତି ଠାକୁରଙ୍କୁ ସଜେଇବି, ଠାକୁର ଘର ସଜେଇବି, ଏଇ ଚିନ୍ତା ଖାଲି ରହିଥିବେ। ହଁ, ଯାହା ଭଲ ଜିନିଷ ପାଇବେ, ସାଧୁ ସନ୍ନ୍ୟାସୀଙ୍କୁ ଡାକିବେ, ସାଧୁ ସନ୍ନ୍ୟାସୀଙ୍କର ସେବା କରିବେ, ତାଙ୍କୁ ଭଲ କରି ପ୍ରସାଦ ଦେବେ, ତାଙ୍କୁ ହରି କଥା ଶ୍ରବଣ କରିବେ, ସେଇଭାବେ ସାରା ଦିନ କର୍ମ କରିଲେ ସେ କର୍ମ ବନ୍ଧନର କାରଣ ହବନି, କର୍ମର ମାଧ୍ୟମରେ ଭଗବତ ଚେତନା। ଜୟ ଶ୍ରୀ ପ୍ରଭୁ ପାଦ କି, ଶ୍ରୀମଦ୍ ଭଗବତ ଗୀତା କି, ଗୌର ପ୍ରେମାନନ୍ଦେ ହରି ହରି।